ओम नमो भगवते वासुदेवाय, ओम नमो भगवते वासुदेवाय। श्रीमद्भागवतम दशम स्कंद 50 अध्याय श्लोक 5। निरीक्ष्य तद्बलं कृष्ण, निरीक्ष्य तद्बलं कृष्ण, उद्वेळमिव सागरम् स्वपुरं तेन संरुद्धं, स्वपुरं तेन संरुद्धं, स्वजनं च भयाकुलं। निरीक्ष्य तद्बलं कृष्ण, उद्वेळमिव सागरं, स्वपुरं तेन संरुद्धं, स्वजनं च भयाकुलं। निरीक्ष्य तद्बलं कृष्ण, उद्वेळमिव सागरं, संरुद्धं, स्वजनं च भयाकुलं। निरीक्ष्य तद्बलं कृष्ण, उद्वेळमिव सागरं, स्वपुरं तेन संरुद्धं, स्वजनं च भयाकुलं। तद्बलं कृष्ण, उद्वेळमिव सागरं, स्वपुरं तेन संरुद्धं, स्वजनं च भयाकुलं। हरे कृष्ण उपस्थित भक्त स्वजन वृंद मातृवृंद, आपण मानक आमर ए भागवत कथा को स्वागत जनाऊ। 50 अध्याय आमर आरंभ हो गले, तेणु ये बड़ भाग्यर कथा। उत्तरार्ध आम पाठ करते, श्रवण करते, कीर्तन करते, भगवान का लीला 9 अध्याय वर्णना कर भागवत 9 जो अन्य जो रही 10 विषय रही सब विषय हूँ नवानाम ये लक्षण। यही जो आश्रय तत्वर लक्षण विषय में अन्य 9 विषय सब रही। ये मुख्य तत्व हूँ भागवत 10 स्कंद। हम 10 स्कंद बहुत तत्व किसी रही। तेणु बर्तमान मथुरा लीलार जो युद्ध लीला आरंभ हे, युद्ध भगवान चाहते युद्ध को बंद कर दे था। युद्ध करवा किसी दरकार ना, कि ये वीर रस भगवान हो सब रसर आधार रस वही सीमती कि भौतिक जगत रस ना जहाँ पाखे ना सबकि रस ताक रही रस वही सेणु ये युद्ध भगवान वीर रस आस्वादन करे। तेणु ये जरासंध, जरासंध विषय कहले, तेणु से जरासंध जो कन्या दुईज जो कांदिले क्रोध जात होला, क्रोध जात होला एवं शोक मध्य जात होला। कन्या शोक जात होला आ क्रोध जात होला, जेहेतु ये कृष्ण क्रोध जात होला। हाँ भगवान पर क्रोध जात होले मध्य से मध्य मंगल आमर जेकोसी उपाय सप्तम स्कंद वर्णना कराए जेकोसी उपाय मन को कृष्ण पाखे लगे पड़ो। आम से विषय ये कहवा ना, खाली ये कह गोटे शोक जस्मा केना भी उपाय न मन कृष्ण निवेश है। जदि भल भल भगवान भल पाने तेल घृणा कर भगवान सब युक्त हवा। सप्तम स्कंदर शोक अच्छा नारद मुनि कौन जो भाव जथा जथा बैरानुबंधीन, जो भाव बैर बैर मान कौन शत्रुता, भगवान हो समस्त सुहृद କିନ୍ତୁ ତଥାପି ଲୋକ ଅଛନ୍ତି ତାଙ୍କୁ ଶତ୍ରୁ ବୋଲି ଗ୍ରହଣ କରନ୍ତି। ଏ ଜରାସନ୍ଧ ଭଗବାନ ଶତ୍ରୁ ବୋଲି ଗ୍ରହଣ କରୁଥିଲା। ଚୈତନ୍ୟ ଚରିତାମୃତରେ କୁହାଯାଇଛି ଜରାସନ୍ଧ ବିଷ୍ଣୁ ପୂଜନ କରୁଥିଲା, କିନ୍ତୁ କୃଷ୍ଣକୁ ଭାବୁଥିଲା ଇଏ ଭଗବାନ ନୁହନ୍ତି, ତେଣୁ ସେ ଅସୁର। ବିଷ୍ଣୁ ପୂଜା କରୁଥିଲେ, ଯେଉଁମାନେ ବିଷ୍ଣୁଙ୍କର ଭକ୍ତ ସେମାନଙ୍କୁ କୁହାଯାଏ ଦେବ, କିନ୍ତୁ ବିଷ୍ଣୁଙ୍କର ଭକ୍ତ ହୋଇକରି ଯଦି କୃଷ୍ଣଙ୍କର ଭକ୍ତ ନହେଲେ ତାହେଲେ ସେ ଅସୁର। ସେହିଭଳି ଭାବରେ କୃଷ୍ଣଙ୍କର ଭକ୍ତ ହୋଇକି ଯଦି ଚୈତନ୍ୟ ମହାପ୍ରଭୁଙ୍କର ଭକ୍ତ ନହେଲେ ତାହେଲେ ମଧ୍ୟ ସେ ଅସୁର। ଏଇଭଳି ଭାବରେ ସବୁ ତତ୍ତ୍ୱ ରହିଛି। ଜରାସନ୍ଧ ବିଷ୍ଣୁଙ୍କର ପୂଜା କରୁଥିଲେ, ଚୈତନ୍ୟ ଚରିତାମୃତରେ ବର୍ଣ୍ଣନା କରାଯାଇଛି, କିନ୍ତୁ କୃଷ୍ଣଙ୍କୁଙ୍କ ସହିତ ଶତ୍ରୁତା କରୁଥିଲେ। ତେଣୁ ଯାହା ବି ହଉ, ଶତ୍ରୁତା କରିକି ମଧ୍ୟ ସେ ଭଗବାନଙ୍କର ବିଷୟରେ ଯୁକ୍ତ ହୋଇଗଲେ, ସେଇଟା ଗୋଟେ ବଡ଼ ଭାଗ୍ୟ। ଶତ୍ରୁତା କଲେ ମଧ୍ୟ ଭଗବାନଙ୍କ ସହିତ ଶତ୍ରୁତା କଲେ, ଆଉ କାହା ସହିତ ଶତ୍ରୁତା କଲେ ନାହିଁ। ଏକଥା ସପ୍ତମ ସୁନ୍ଦର ନାରଦ ମୁନି କହୁଛନ୍ତି, ଯଥା ବୈରାନୁବନ୍ଧେନ ମର୍ତ୍ତ୍ୟ ତନ୍ମୟତାମ ୟାତ୍। ଆମେ ସବୁ ମର୍ତ୍ତ୍ୟ ଜଗତରେ ରହିଛେ, ମୃତ୍ୟୁବରଣ କରିବା, ମୃତ୍ୟୁ ମର୍ତ୍ତ୍ୟ। ଏହିଭଳି ଭାବରେ ଶତ୍ରୁ ଭାବରେ ଯେଉଁଭଳି ଭାବରେ ମନଟା ତନ୍ମୟତାମ, ମନଟା ସବୁବେଳେ ତାଙ୍କ ସହିତ ଯୁକ୍ତ ହୋଇଯିବ, ନ ତଥା ଭକ୍ତି ଯୋଗେନ ଇତିମେ ନିଶ୍ଚିତା ମତି। ନାରଦ ମୁନି କହିଲେ ଭକ୍ତି ଯୋଗରେ ଆମେ ସେହିଭଳି ଭାବରେ ଯୁକ୍ତ ହୋଇପାରିବା ନାହିଁ, ଇଏ ମୋର ନିଶ୍ଚିନ୍ତ ମତି ଭଗବାନ ନାରଦ ମୁନି କହିଲେ। ନାରଦ ମୁନି ଯେ ଭକ୍ତ ଅବତାର, ସିଏ କହୁଛନ୍ତି ମନକୁ ଲଗେଇବା ପରେ ଶ୍ରେଷ୍ଠ ଉପାୟ ହେଉଛି ଶତ୍ରୁ ଭାବରେ ଭଗବାନଙ୍କୁ ଚିନ୍ତା କରିବା। ତେଣୁ ଆମେ କହିବା, ଆମେ କାହିଁ ଅନୁକୂଳ ଭାବରେ ଭଗବାନ ଚିନ୍ତା କରିବା? ନାରଦ ମୁନି କହୁଛନ୍ତି ଭକ୍ତି ସୂତ୍ର ରଚନା କଲେ, ସିଏ କହୁଛନ୍ତି ନିଶ୍ଚିନ୍ତ ମତି, ହେଇପାରେ ନ ହେଇପାରେ ନୁହଁ, ନିଶ୍ଚିନ୍ତ ମତି ବୋଲି କହିଲେ, ତାହେଲେ ଆମେ କାହିଁକି ଆଉ ଅନୁକୂଳ ଭାବରେ ଭଗବାନ ସହିତ ଯୁକ୍ତ ହେବା? ତେଣୁ ପ୍ରଭୁପାଦ ମହାରାଜ ତାର ଭାବାର୍ଥରେ କହିଛନ୍ତି ସେଥିରେ, ନାରଦ ମୁନି ଜଣେ ବହୁତ ମହାଭାଗବତ, ସାଧାରଣ ଭକ୍ତ ନୁହନ୍ତି, ମହାଭାଗବତ। ତେଣୁ ଇଏ ଦୈନ ଭାବରେ ଏଇଟା କହୁଛନ୍ତି, ମୋର କିଛି ଭକ୍ତି ନାହିଁ, ମୁଁ ଭକ୍ତି ଭାବରେ ଭଗବାନ ସହ ଯୁକ୍ତ ହେଲେ ମଧ୍ୟ ମୋର ଭକ୍ତି ନାହିଁ, କିନ୍ତୁ ଇଏ ଯେଉଁ ଅସୁରମାନେ ହିରଣ୍ୟକଶିପୁ ବିଷୟରେ କଥା କହିକିରି କହୁଛନ୍ତି, ଇଏ ଯେଉଁଭଳି ଭାବରେ ଚିନ୍ତା କରୁଥିଲେ ମୁଁ ସେଇଭଳି ଭାବରେ କରିପାରିବି ନାହିଁ, ସେଥିପାଇଁ ଏ କଥାଟି କହିଲେ। ଯାହା ବି ହେଉ, ଜରାସନ୍ଧ ବର୍ତ୍ତମାନ ଯୁଦ୍ଧ କରିବେ, ଆସି ଆମେ ଗତକାଲି ଏଇ ଚାରୋଟି ଶ୍ଲୋକ କହିଥିଲେ, ତେଣୁ ଆସି 23 ଅକ୍ଷଣୀ ସୈନ୍ୟ 50,30,000 ସୈନ୍ୟଙ୍କ ସହିତ ରଥାରୋହୀ, ଗଜାରୋହୀ, ଅଶ୍ୱାରୋହୀ, ପଦାତିକ ଇତ୍ୟାଦି ହେଇକରି 50,30,000 ଏତିକି ସୈନ୍ୟ ଆଣିକରି ଚାରିପଟେ ଘେରି ଯାଇଛି ମଥୁରାର ଚାରିପଟେ, ସେଇଟାକୁ ଭଗବାନ ଦେଖିଲେ। ନିରୀକ୍ଷ ତଦ୍ବଳଂ କୃଷ୍ଣ, ଭଗବାନ କୃଷ୍ଣ ଦେଖିଲେ, କୃଷ୍ଣ ନିରୀକ୍ଷ ଦେଖିଲେ, ନିରୀକ୍ଷ ତଦ୍ବଳଂ ତାଙ୍କର ବଳକୁ ଦେଖିଲେ କୃଷ୍ଣ, ଉଦ୍ବେଳ ବ୍ୟବସାୟ କିଭଳି ଦେଖିଲେ ନା, ଉଦ୍ବେଳ ଯେମିତି ସାଗର ତଟ ରହିଛି, ଯେଉଁ ନଦୀ ଯେଉଁ ଜଳ ରହିଛି ସେ ତଟ ଭିତରେ ରହିଥାଏ, ତଟକୁ ଲଙ୍ଘନ କରେ ନାହିଁ, କିନ୍ତୁ ଇଏ ତଟ ଲଙ୍ଘନ କରିଯାଉଛି, ଉଦ୍ବେଳ ବେଳକୁ ଲଙ୍ଘନ କରୁଛି, ଉଦ୍ବେଳ ମେବ ସାଗରମ୍। ଭୌତିକ ଜଗତରେ ଯେଉଁ ସାଗର ରହିଛି, ସେ ସାଗରଟା ବେଳାଭୂମି ଯେଉଁ ରହିଛି, ସେ ବେଳାଭୂମି ଭିତରେ ରହିଛି, ଇଏ ହେଉଛି ଭଗବାନଙ୍କର ବ୍ୟବସ୍ଥା। ଯଦି ବେଳାଭୂମିକୁ ଅତିକ୍ରମ କରିଯିବ ତାହେଲେ ସମସ୍ତେ ଧ୍ୱଂସ ହୋଇଯିବେ, ଯେମିତି ହେଇଥିଲା 1999 ସମୁଦ୍ର କୂଳରେ ଯେଉଁ ରହିଛି ପାରାଦ୍ୱୀପ ଇତ୍ୟାଦି। ତେଣୁ ଇଏ ସାଗର, ଭୌତିକ ଜଗତରେ ଯେଉଁ ସାଗର ସବୁ ରହିଛି, ସେ ବେଳା ଭିତରେ ରହିଥିବ, ବେଳ କରିବ ନା, ବେଳକୁ ପାର ହେବ ନାହିଁ, ପାର ହୋଇଗଲେ ସବୁ ମନୁଷ୍ୟମାନେ ସବୁ ଧ୍ୱଂସ ହୋଇଯିବେ। ଭୌତିକ ଜଗତରେ ଆମର ଏଭଳି ଆମେ ତଥାପି ମଝିରେ ମଝିରେ ଏକ୍ସପିରିଏନ୍ସ ହେଉଛି, ଦେଖିଲେ ଯେମିତି 1999 ହେଇଥିଲା ସାଗର ବେଳାକୁ ପାର ହୋଇଯାଇଥିଲା, ସେଇଭଳି ଭାବରେ ଚିତ୍ ଜଗତରେ ଯେଉଁ ଆନନ୍ଦ ରୂପକ ସାଗର ରହିଛି, ସେ ସବୁବେଳେ ବଢ଼ି ବଢ଼ିକା ଯାଉଛି, ସେ ତା'ର ଲିମିଟ୍ ନାହିଁ, ବେଳା ନାହିଁ, ଏତିକି ଭିତରେ ରହିବ ଲିମିଟ୍ ହେଇକିରି ନା, ସେ ଆନନ୍ଦ ସବୁବେଳେ ବଢ଼ି ବଢ଼ିକା ଯିବ। ଆନନ୍ଦାମ ବୋଧି ବର୍ଦ୍ଧନମ୍, ଆନନ୍ଦ ରୂପକ ସାଗର ସବୁବେଳେ ବଢ଼ି ବଢ଼ିକା ଯିବ। ତେଣୁ ଉଦ୍ବେଳ ଭିବ ସାଗରମ ଇବ, ଏଇଭଳି ଭାବରେ ରହିଛନ୍ତି ସେମାନେ ସୈନ୍ୟମାନେ ରହିଛନ୍ତି। ସ୍ୱପୁରମ୍ ତେନ ସଂରୁଦ୍ଧମ୍, ସ୍ୱପୁରମ୍ ଭଗବାନ ଚିନ୍ତା କରୁଛନ୍ତି, ନିଜ ପୁର ନିଜର ଏ ସ୍ଥାନ ଭଗବାନଙ୍କ, ଇଏ ହେଉଛି ମନିକେତନ ଭଗବତ ଭାଗବତଙ୍କୁ କହିଛନ୍ତି ଏକାଦଶ ସ୍କନ୍ଧ 25 ଅଧ୍ୟାୟରେ, ମନସ୍ତୁ ସାତ୍ୱିକେ ଭୌତିକ ଜଗତ ସବୁ ଭଗବାନଙ୍କର, କିଛି ଭଗବାନଙ୍କର ନୁହଁ, ତା ନୁହଁ, ସବୁକିଛି ଭଗବାନଙ୍କର, କିନ୍ତୁ ତା ଦେହରେ ମଧ୍ୟ ତଫାତ୍ ରହିଛି। ଭଗବାନ କହିଲେ ଏକାଦଶ ସ୍କନ୍ଧ 25 ଅଧ୍ୟାୟରେ, ବନସ୍ତୁ ସାତ୍ୱିକ ବାସ, ବନ ଯେଉଁ ରହିଛି, ବନଟା ହେଉଛି ସାତ୍ୱିକ, ସତ୍ୱଗୁଣ ତା ଦେହରେ ପ୍ରାଧାନ୍ୟ ରହିଥାଏ। ଏବଂ ଗ୍ରାମ ରଜସ ଉଚ୍ଚତେ, ଗ୍ରାମ ହେଉଛି ରଜ, ରଜଗୁଣ ରହିଛି। ଏବଂ କ'ଣ ସହିତ ଯେଉଁ ରହିଛି ଦୂତ ନିକେତନ ଇତ୍ୟାଦି, ଏଗୁଡ଼ାକ ହେଉଛି ତମଗୁଣର ସ୍ଥାନ, ଦୂତ କ୍ରୀଡ଼ା ଇତ୍ୟାଦି ସବୁ ରହିଛି। କିନ୍ତୁ ମହନିକେତନ ତୁ ନିର୍ଗୁଣ ଭାବେ, ଭଗବାନଙ୍କ ନିକେତନ, ଭଗବାନଙ୍କର ଗୃହ, ଏ ମନ୍ଦିର ହେଉଛି ଭଗବାନଙ୍କ ଗୃହ, ଏ ଭଗବାନ ଚିନ୍ତା କରୁଛନ୍ତି, ଇଏ ମୋର ଗୃହ, ଏଠି ଦେଖୁଛି, ଏଠି କହୁଛନ୍ତି ସ୍ୱପୁରଙ୍ଗ, ମୋର ନିଜ ପୁର, ଇଏ ନିଜ ପୁର, ଭଗବାନଙ୍କର ନିଜଜନ ହୋଇଗଲେ ଆମର ଜୀବନ ଧନ୍ୟ ହୋଇଯିବ। ବ୍ରହ୍ମା ତାଙ୍କର ସ୍ତୁତିରେ କହିବା ପରେ ଆସିବ, ଏ ସରି ଏଇଟା ଆମର ଉପରବେଳା କଥାରେ ଆସିବ, ଭଗବାନ ପ୍ରାର୍ଥନା କରିବେ ବ୍ରହ୍ମାଙ୍କୁ, ବ୍ରହ୍ମା ପ୍ରାର୍ଥନା କରି ଭଗବାନଙ୍କୁ, ଭୁଲ ହୋଇଗଲା, ଜାଣିପାରିଲି ମୋର ଭୁଲ ହୋଇଗଲା, ମୁଁ ଚରିକି ନେଲି, ବର୍ଷାମାନଙ୍କୁ ନେଇଗଲି, ସାଙ୍ଗ ବାଳକମାନଙ୍କୁ ନେଇଗଲି, ଭୁଲ ହୋଇଗଲା କହି କ୍ଷମା ପ୍ରାର୍ଥନା କରୁଛନ୍ତି। ଦଶମ ସ୍କନ୍ଧ 14 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ତାଙ୍କର ଗୋଟେ ଶ୍ଳୋକ ଅଛନ୍ତି, କହୁଛନ୍ତି ତଦସ୍ତୁମେନା ସବୁରି ଭାବ ଭବିତ୍ର ବାନ୍ୟ ତୁବାତିରସା ଜେନାହମେକୋ ବିଭବଜ୍ଜନା ଭୂତ୍ୱା ନିଷେବେ ତବ ପାଦ ପଲ୍ଲଭମ୍। ତେଣୁ ସେ କହୁଛନ୍ତି ପ୍ରଭୁ ତଦସ୍ତୁ ମୋତେ ଏହି ବର ଦିଅନ୍ତୁ, ତଦସ୍ତୁ ମେ ନାଥ ସ ଭୂରି ଭାଗ, ମୋର ଏଇଟା ଭୂରି ଭାଗ, ଶ୍ରେଷ୍ଠ ଭାଗ୍ୟ ହେବ ଏଇଟା, ଆପଣ ଯଦି କୃପା କରିବେ। କ'ଣ ଚାହୁଁଛ ନା ଭବିତ୍ର ବା ଅନ୍ୟତ୍ର, ଏହି ଭାବରେ ହଉ ବା ଅନ୍ୟତ୍ର ହଉ, ତୁ ବା ତିରସ୍ୱାମ, ଏ ବ୍ରହ୍ମା ଜନ୍ମରେ ହଉ ବା ନିଚ ଜନ୍ମରେ ହଉ, କ'ଣ ଚାହୁଁଛ ନା ଜେନା ହେ ହମ୍ ଏକୋପି ଭବଜ୍ଜନାନା, ମୁଁ ଯେମିତି ଆପଣଙ୍କର ଜଣେ ଜନ ହେଇଯିବି, ଭବଜ୍ଜନାନା ଭଗବାନଙ୍କ ନିଜ ଜନ, ଭଗବାନଙ୍କ ନିଜ ଜନ ହେଇଯିବା ପାଇଁ ପ୍ରାର୍ଥନା କରିବା ଆମେ। ଜେନା ଆମେ କବି ଭବଜ୍ଜନାନା, କାହିଁକି ମୋର ଜନ ହେବ ନା ଭୂତ୍ୱା ନିଷେବେ ତ ପାଦ ପଲ୍ଲଭମ୍, ଆପଣଙ୍କ ପାଦ ପଦ୍ମକୁ ପୂଜା କରିବୁ, ସେବା କରିବୁ, ଭୂତ୍ୱା ନିଷେବେ ତ ପାଦ ପଲ୍ଲଭମ୍। ତେଣୁ ବ୍ରହ୍ମା ଯେଉଁ ସ୍ତୁତି କଲେ ସେଥିପାଇଁ ସେ ଆସିଲେ, ହରିଦାସ ଠାକୁର ଉପରେ ଆସିଲେ, ଗୋଟେ ମୁସଲମାନ କୂଳରେ ଜାତ ହେଲେ, ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ଭାଗ ନେଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ, 300,000 ନାମ ନେଲେ, 300,000 ନାମ ନେଲେ ଦିନକୁ, ମାନେ 24 ଘଣ୍ଟା, 24 ଘଣ୍ଟା ସେ ନାମ ନେଉଥିଲେ, ଆଉ କିଛି ଦରକାର ନଥିଲା ତାଙ୍କର। ତେଣୁ ବ୍ରହ୍ମା ପ୍ରାର୍ଥନା କରିଥିଲେ, ତେଣୁ ଭଗବାନ ତାଙ୍କ ପ୍ରାର୍ଥନାକୁ ପୂରଣ କଲେ। ହରିଦାସ ଠାକୁର ଉପରେ ଆସିଲେ, ବ୍ରହ୍ମ ହରିଦାସ ହେଉଛନ୍ତି ବ୍ରହ୍ମା, ମୁସଲମାନ ଜବନ କୂଳରେ ଆସିଲେ, ଏବଂ ଭଗବାନ ଗୋଟିଏ କାର୍ଯ୍ୟ ମାଧ୍ୟମରେ ଅନେକ ତାଙ୍କର ଇଚ୍ଛା ସିଦ୍ଧି ହୁଏ, ମନବାଞ୍ଛା ସିଦ୍ଧି ହୁଏ, ଦେଖାଇଦେଲେ ନିଚ କୂଳରେ ଯାହା ହେଲେ ମଧ୍ୟ ସେ ହେଇପାରିବେ, କ'ଣ ନା ମହାଚାର୍ଯ୍ୟ କରିଦେଲେ, ତାଙ୍କୁ ନାମାଚାର୍ଯ୍ୟ କରିଦେଲେ। ଯେଉଁମାନେ ଆଚାର୍ଯ୍ୟମାନେ କୂଳରେ ଜନ୍ମ ହେଇଛନ୍ତି ସେମାନଙ୍କ ବହୁତ ଗର୍ବ ରହିଛି, କିନ୍ତୁ ମହାପ୍ରଭୁ ସେମାନଙ୍କ ଗର୍ବକୁ ଭଙ୍ଗ କରିବା ପାଇଁ ନିଜ କୂଳରେ ଜବନ କୂଳରେ ଯାହା ହେଲେ ମଧ୍ୟ ତାଙ୍କୁ ନାମାଚାର୍ଯ୍ୟ କରିଦେଲେ। ମହାପ୍ରଭୁ କହିଲେ ସେ ହେଉଛି ନାମାଚାର୍ଯ୍ୟ, ନାମାଚାର୍ଯ୍ୟ ଠାକୁର କି। ତେଣୁ ଦିନକୁ 300,000 ନାମ ଗ୍ରହଣ କଲେ, ଏତେ ଉନ୍ନତ ସ୍ଥିତିରେ ଥିଲେ, ଭୌତିକ ଜଗତରେ ସମସ୍ତେ କାମ ବେଗରେ ପ୍ରଭାବିତ, କାମ ଦ୍ୱାରା ପ୍ରଭାବିତ ହେଉଛନ୍ତି, ଏମିତିକି ବ୍ରହ୍ମା ମଧ୍ୟ ତାଙ୍କର କନ୍ୟା ସରସ୍ୱତୀଙ୍କ ପ୍ରତି ଆକର୍ଷିତ ହୋଇକି ଯାଇଥିଲେ, ଏସବୁ କଥା ଆମେ ବହୁତ ଥର କହିଛେ, ଯେଉଁଥିପାଇଁ କି ଏ ଯେଉଁ ହସି ଦେଇଥିଲେ ମରିଚିଙ୍କର ପୁତ୍ରମାନେ, 6 ପୁତ୍ର, ଯେଉଁ ପୁତ୍ରକୁ କଂସ ହତ୍ୟା କରିବେ, ସେମାନେ ସବୁ ଆସି ଇଏ ହେଇଗଲା, ସବୁ ଅପରାଧ ହେଇଗଲା, ବୈଷ୍ଣବ ଅପରାଧ ଛୁଟିଆ କଥା ନୁହଁ, ହାତୀ ମାତା। ତେଣୁ ଯାହା ବି ହଉ, ସେଇ ଭଗବାନ ସେଇ ବ୍ରହ୍ମା ଯେତେବେଳେ ଆସିଲେ, ହରିଦାସ ଉପରେ ଆସିଲେ, ଜଣେ ବେଶ୍ୟା ଆସିକି ତାଙ୍କୁ ରାତ୍ରିର ଅନ୍ଧକାର, ରାତ୍ରିର ଏକୁଟିଆ ଏକାନ୍ତ ସ୍ଥାନରେ, ରାତ୍ରିର ଅବସ୍ଥାରେ, ରାତ୍ରି ସମୟରେ ତାଙ୍କୁ ବହୁତ ପ୍ରକାର ପ୍ରଲୋଭନ ଦେଖାଇଥିଲେ, ଆଉ ଭଗବାନଙ୍କର ଯେଉଁ ଭଗବାନଙ୍କ ନାମରେ ସେ ଏତେ ଆନନ୍ଦିତ ହେଇଛନ୍ତି, ଆଉ ସେ ଏଇସବୁ ତୁଚ୍ଛ ଆନନ୍ଦ ପ୍ରତି ଆକର୍ଷିତ ହେବେ? ଏ ଯେଉଁ ଘଟଣାଟି ଅଛି କଥା କହିଦେଲେଣି, ସେଇଟାକୁ ଆମେ କହିଦେବା, ଅଧା ରଖିବା ନାହିଁ। ତେଣୁ ଇଏ ଜଗନ୍କୁଳରେ ଯାହା ହେଇଥିଲେ ମଧ୍ୟ, କିନ୍ତୁ ସେ ଯେତେବେଳେ ବେଣାପୁର ରହିଛି, ବେଣାପୁରରେ ସେଠି ସେ ଭଗବାନଙ୍କ ନାମ ନେଉଥିଲେ, ଗୋଟେ ବସି ଗୋଟେ କୁଟିଆରେ ବସିକରି ନାମ ନେଉଥିଲେ, ତାଙ୍କର ପ୍ରସିଦ୍ଧି ହେଇଯାଇଥିଲା। ଭଗବାନଙ୍କ ଭକ୍ତଙ୍କର ଯେଉଁ ଯଶ ରହିଛି, ଆଉ କାହାର ସହିତ ଯଶ ନାହିଁ। ଏଇଟା ଦେଖିକରି ସେ ଗ୍ରାମର ଯେଉଁ ରହିଛନ୍ତି କ'ଣ ଜମିଦାର ଯେ ରାମଚନ୍ଦ୍ର ଖାଁ, ରାମଚନ୍ଦ୍ର ଖାଁ ନା କ'ଣ ତାଙ୍କ ନାଁ, ସିଏ ତାଙ୍କ ପ୍ରତି ବହୁତ ଗର୍ବ ଈର୍ଷା ଆସିଲା। ଇଏ ଗୋଟେ ଜବନକୁଳରେ ଯାହା ହେଇଛନ୍ତି, ଆମେ ରାମଚନ୍ଦ୍ର ଖାଁ, ହଁ ରାମଚନ୍ଦ୍ର ଖାଁ, ହଁ ଇଏ ଗୋଟେ କ'ଣ ନିଚସ୍ଥଳ, ଇଏ ମଧ୍ୟ ଖାଁ ମାନେ ମୁସଲମାନ, କିନ୍ତୁ ସେଥିରେ ଇଏ ଆହାର କାହିଁକି ଏତେ ପ୍ରସିଦ୍ଧି ରହିଛି? ମୁଁ ଜମିଦାର, ମୋର ପ୍ରସିଦ୍ଧ ହେବା କଥା, ଆକୁ ସମସ୍ତେ ପ୍ରଶଂସା କରୁଛନ୍ତି, ସେମାନେ ସମ୍ମାନ କରୁଛନ୍ତି, ମୋତେ କରୁନାହାନ୍ତି କହିକିରି ତା'ର ପ୍ରତି ଈର୍ଷା ଆସିଲା। ତେଣୁ ତାକୁ କ'ଣ ହରିଦାସ ଠାକୁରଙ୍କୁ ସମାଜରେ ନିନ୍ଦିତ କରିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କଲେ। ସବୁ ବେଶିଆ ଗୋଟେ ପଠେଇଥିଲେ, ସେ ବେଶିଆ ଜଣକ ଯାଇଥିଲେ, କହିଲେ ମୁଁ ତାଙ୍କୁ କ'ଣ ପତନ କରାଇଦେବି, ଏଇଭଳି ଭାବରେ ଯାଇଥିଲେ। ରାତ୍ରିର ସମୟରେ ଏକୁଟିଆ ସ୍ଥାନରେ ସେ ରହିଛନ୍ତି, ସେଇଠି ଯାଇକି ସେ କହିଛିକି ବହୁତ ପ୍ରକାର ପ୍ରଲୋଭନ ଦେଖାଇଲେ, ବେଶିଆ ପ୍ରଲୋଭନ ଦେଖାଇଥିଲେ, କିନ୍ତୁ ହରିଦାସ ଠାକୁର ସିଏ ଭଗବାନଙ୍କର ନାମ ଗ୍ରହଣ କରୁଛନ୍ତି, ତେଣୁ କିଛି ହେଲା ନାହିଁ। ସେ ସେଠୁ ତାଙ୍କୁ ପୁଣି ବାଧ୍ୟ କରି ସେ ଅନୁରୋଧ କଲେ, କହିଲେ ଆପଣ ଯୁବକ, ମୁଁ ଜଣେ ଯୁବତୀ, ମୁଁ ଚାହୁଁଛି ଆପଣ ମୋ ସହିତ ସଙ୍ଗ କରନ୍ତୁ। ନା ଠିକ୍ ଅଛି, ମୁଁ ତୁମର ମନସ୍କାମନା ପୂର୍ଣ୍ଣ କରିବି, କିନ୍ତୁ ତୁମେ ଅପେକ୍ଷା କର, ମୋର ଗୋଟେ ବ୍ରତ ରହିଛି, ସେ ବ୍ରତ ସରିଲା ପରେ ମୁଁ ତୁମର ମନସ୍କାମନା ପୂର୍ଣ୍ଣ କରିବି। ନା କ'ଣ ବ୍ରତ? ନା ମୁଁ ଏଇ ମାସରେ ଗୋଟିଏ ବ୍ରତ ନେଇଛି, 1 କୋଟି ନାମ ଗ୍ରହଣ କରିବି, 1 କୋଟି 1 କୋଟି 3 ଲକ୍ଷ ନାମ ଦିନକୁ ହେଲେ ମାସକୁ ହେଉଛି 90 ଲକ୍ଷ, 1 କୋଟି ପାଖାପାଖି ହେଉଛି। ତେଣୁ 1 କୋଟି ନାମ ମୁଁ ନେବି, ବ୍ରତ ଗ୍ରହଣ କରିଛି, ତୁମେ ଅପେକ୍ଷା କର, ମୋର ବ୍ରତ ପୂରଣ ହେଲେ ମୁଁ ତୁମର ମନସ୍କାମନା ପୂର୍ଣ୍ଣ କରିବି। ହା 3 ରାତି ଧରିକି ବହୁତ ପ୍ରକାର ପ୍ରଲୋଭନ ଦେଖାଇଲେ, ସବୁ କଲେ, ହରିଦାସ ଠାକୁର ଭଗବାନ ନାମ ନେଉଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ରାତି ପାଇଗଲା ପରେ ସେ କହିବେ ଆଜି ଆଉ ହେଇପାରିଲା ନାହିଁ, ମୋର ବ୍ରତ ପୂରଣ ହେଇପାରିଲାନି, ଆସନ୍ତାକାଲି ଆସ ଦେଖିବା। ଏଇଭଳି ଭାବରେ 3 ରାତି ଯେତେବେଳେ ବିତିଗଲା, ସେତେବେଳେ ସେ ବେଶିଆ ଜଣଙ୍କ ପରିବର୍ତ୍ତିତ ହେଇଗଲା, ସେ ବୈଷ୍ଣବରେ ପରିଣତ ହେଇଗଲା, ବୈଷ୍ଣବୀରେ ପରିଣତ ହେଇଗଲା। ଏ ସାଧୁ ସଙ୍ଗ ଭଗବାନଙ୍କର ଯେଉଁ ଶୁଦ୍ଧ ନାମ ନେଉଥିଲେ, ଶୁଦ୍ଧ ନାମ ଶ୍ରବଣ କରିକିରି ତାଙ୍କ ହୃଦୟରେ ଯେତେ ପ୍ରକାର ଅଶୁଦ୍ଧତା ଥିଲା, ମଇଳା ଥିଲା, ସବୁ ଦୂର ହେଇଗଲା, ସିଏ ବୈଷ୍ଣବୀରେ ପରିଣତ ହେଇଗଲେ। ତେଣୁ ତାପରେ ସେ କ୍ଷମା ପ୍ରାର୍ଥନା କଲେ, କ୍ଷମା ପ୍ରାର୍ଥନା ଯେତେବେଳେ କଲେ, ହରିଦାସ ଠାକୁର କହିଲେ ମୁଁ ଜାଣିଛି ତୁମେ କ'ଣ ପାଇଁ ଆସିଥିଲ, ମୁଁ ସେଇଦିନ ପଳେଇ ଯାଇଥାନ୍ତି, କିନ୍ତୁ ମୁଁ ତୁମକୁ ପରିବର୍ତ୍ତନ କରିବା ପାଇଁ ଏଇଠି ରହିଲି 3 ଦିନ। ତେଣୁ ତାଙ୍କର ମାଳାକୁ ତାଙ୍କୁ ଦେଲେ, କହିଲେ ତୁମେ ଏଇଠି ରୁହ ଭଗବାନଙ୍କ ନାମ ଗ୍ରହଣ କର। ସେଇଠି ସେ ସେଇଠି ରହିକି ଭଗବାନଙ୍କ ନାମ ନେଲେ, ବୈଷ୍ଣବୀରେ ପରିଣତ ହେଇଗଲେ, ବେଶିଆ ଜାଣି ବୈଷ୍ଣବୀରେ ହେଇଗଲେ। ସାଧୁମାନେ କ'ଣ ନ କରିପାରନ୍ତି? ତେଣୁ ଇଏ ଯେଉଁ କଥା ଆସିଲା କ'ଣ ପାଇଁ ନା, ଇଏ ଆମେ ସବୁବେଳେ ଚାହିଁବା ଭଗବାନଙ୍କର ଯଦି ନିଜଜନ ହେଇଯିବା, ଯେମିତି ଏ ପ୍ରାର୍ଥନା କରିଥିଲେ ବ୍ରହ୍ମା। ତେଣୁ ସେ ହରିଦାସ ଠାକୁର ଉପରେ ଆସିଥିଲେ, କେତେ ପ୍ରକାର କ'ଣ କେତେ ପ୍ରକାର ତାଙ୍କ ପ୍ରତି ଇଏ କରାଯାଇଛି, ଅତ୍ୟାଚାର କରାଯାଇଛି, 22 ବଜାରରେ ତାଙ୍କୁ ବେତ୍ରାଘାତ କରାଯାଉଥିଲା। ଗୋଟିଏ ବଜାରରେ ବେତ୍ରାଘାତ କଲେ ଜଣେ ମୃତ୍ୟୁବରଣ କରିବ, କିନ୍ତୁ 22 ବଜାରରେ ବେତ୍ରାଘାତ କଲେ, କିନ୍ତୁ ସେ ମହାପ୍ରଭୁ ତାଙ୍କୁ ରକ୍ଷା କଲେ। ସେ ବେତ୍ର ସବୁ ମହାପ୍ରଭୁଙ୍କ ପିଠିରେ ବାଜିଲା, ସେ ଦେଖାଇଲେ ଗୋଟେ ଥର, ଏମିତି କଥା ରହିଛି। ତେଣୁ ଇଏ ଯେଉଁ ଭଗବାନଙ୍କର ଏଇ ସୋପୁରରୁ ଆମ ଏଇ କଥାଟି ଆସିଲା, ସୋପୁର ଭଗବାନ କହୁଛନ୍ତି ଇଏ ମୋର ନିଜ ପୁର, ସେମିତି ଏଇଟାକୁ କହୁଛନ୍ତି ଇଏ ମୋର ନିଜ ନିକେତନ। ତେଣୁ ଆମକୁ ମଧ୍ୟ ସେ କହିବେ ଇଏ ଆମର ନିଜ ଜନ, ଇଏ ଆମର ନିଜ ଜନ, ଗୌରମୋହନ ମୋର ନିଜ ଜନ। ଏଇଭଳି ଭାବରେ ସମସ୍ତେ ଯେଉଁମାନେ ଅଛନ୍ତି ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, ତେଣୁ ସେ ଭଗବାନଙ୍କର ଏଇଭଳି ଭାବ ହେଉଛି ଏଇଟା। ତାଙ୍କ ଲୀଳା ମାଧ୍ୟମରେ ଏଇଟାକୁ ସେ ପ୍ରଦର୍ଶନ କରୁଛନ୍ତି। ବହୁତ ପ୍ରତି ଶ୍ଲୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଏ ସ୍ୱପୁର ଶବ୍ଦର ଅର୍ଥରୁ ଏଇଠି ଆମେ ଜାଣିଲେ ଏହିଭଳି ଭାବରେ ଭଗବାନଙ୍କର ମନୋଭାବ। ମୁଁ ଆଗରୁ ଥରେ କହିଥିଲି ଆମେ ଯେତେବେଳେ ଭଗବାନଙ୍କ ନାମ ନେଉଛେ ସେତେବେଳେ ଭଗବାନ ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ଷଷ୍ଠ ସ୍କନ୍ଦ ଦ୍ୱିତୀୟ ଅଧ୍ୟାୟରେ ବର୍ଣ୍ଣନା କରି ବିଷ୍ଣୁ ଦୂତମାନେ କଥା କହିଛନ୍ତି। ସେ କହୁଛନ୍ତି ମଧ୍ୟ ୟଂ ଇଏ ହେଉଛି ମୋର ବ୍ୟକ୍ତି, ମୟା ସର୍ବତ ରକ୍ଷଣୀୟମ୍, ମୁଁ ୟାଙ୍କୁ ପୂର୍ଣ୍ଣ ଭାବେ ରକ୍ଷା କରିବି। ଇତି ବିଷ୍ଣୁ ମତି ତତ୍ ବିଷୟ ବିଷ୍ଣୁ ମତି ଭବତୀ, ତାଙ୍କ ବିଷୟରେ ବିଷ୍ଣୁଙ୍କର ମତ ଏଇଭଳି ଭାବରେ, ମନ ଏଇଭଳି ଭାବରେ ହେବ। ଭଗବାନଙ୍କର ଯେତେବେଳେ ଆମେ ସେବା କରୁଛେ ଯଦାତି ପ୍ରତି ଗୁଣାନ୍ତି, ଖାଲି ନୁହଁ ଖାଲି ଆମେ ଖାଲି ଦେଉଥିବା ଭଗବାନ ଖାଲି ଗ୍ରହଣ କରୁଥିବେ ତା ନୁହଁ। ୱାନ୍ ୱାନ୍ ସାଇଡ୍ ନୁହଁ, ଏଇଟା ଟୁ ବୋଥ୍ ହୁଏ, ଡବଲ୍ ଟୁ ସାଇଡ୍। ଆମେ ଦେଉଥିବା ସେ କିଛି ପ୍ରଦାନ କରୁଥିବେ, ଆମେ କହୁଥିବା ସେ କିଛି କହୁଥିବେ, ଆମେ ତାଙ୍କୁ ଖାଦ୍ୟ ଦେଉଥିବା ସେ କିଛି ଆମକୁ ଦେଉଥିବେ। ଏଇଭଳି ଭାବେ ଷଡ଼ବିଧା ପ୍ରତି ଲକ୍ଷଣ ପ୍ରତି ଲକ୍ଷଣ ଆମେ ଖାଲି ଭାବୁଥିବା ଭଗବାନ ଆମ ନିଜର କୁହନ୍ତେ କି ଭଗବାନ ମଧ୍ୟ ସେମାନେ ଭାବୁ ଇଏ ମୋର ନିଜ ଜନ। ଭଗବାନଙ୍କ ଏଇ ଭାବ ପ୍ରକଟ ହେଉଛି ଏଇ ଏଇ ଶବ୍ଦରୁ ଏଇଠୁ ଏତେ କଥା ବୁଝିହେଲା। ସ୍ୱପୁରଂ ଭଗବାନ ନିଜ ପୁର ବୋଲି ଭାବୁଛନ୍ତି, ମଥୁରାକୁ ନିଜ ପୁର ବୋଲି ଭାବୁଛନ୍ତି ଭଗବାନଙ୍କୁ। ଯଦିଓ ସମସ୍ତେ ନିଜର, ଭଗବତ ଗୀତାରେ କହିଲେ ସେଇଟା ସମୂହଂସର ଭୂତେଷୁ ନାମେ ଦୁଃସ୍ୱସ୍ତିନ ପ୍ରିୟ ଯେ ଭଜନ୍ତି ତୁମେ ଭକ୍ତ୍ୟା ମୈତେ ତେଷୁ ଚାପ୍ୟମ୍। ଭଗବାନଙ୍କର ଯଦି ସମସ୍ତେ ସମାନ ତଥାପି ଯେଉଁମାନେ ଭଗବାନଙ୍କ ଭଜନ କରନ୍ତି ସେମାନେ ସବୁ ସ୍ପେଶାଲ ନିଜ ଜନ। ତେଣୁ ସ୍ୱପୁରଂ ତିନ ସମୃଦ୍ଧଂ, ଭଗବାନ ଯେତେବେଳେ ନିରୀକ୍ଷା କରୁଛନ୍ତି ସବୁ କାହାଳି ବଜାଉଛନ୍ତି, ସବୁ ପ୍ରକାର ଭେରିତୁରି ସବୁ ବଜାଉଛନ୍ତି, ଯୁଦ୍ଧ ଶଙ୍ଖନାଦ କରୁଛନ୍ତି, ଯୁଦ୍ଧ କରିବା ପାଇଁ ଆହ୍ୱାନ ଦେଉଛନ୍ତି ଜରାସନ୍ଧ। ଏ ହେଉଛି କ୍ଷତ୍ରିୟର ଧର୍ମ, କ୍ଷତ୍ରିୟ ଯେଉଁ ଯୁଦ୍ଧ କରିବ ତାଙ୍କ ସାମ୍ନାରେ ଯୁଦ୍ଧ କରିବ, ତା ସେ ସୈତରେ ମାରିଦେବ ନାହିଁ ଯେମିତି ଅସକ୍ଷମ କରିଥିଲେ। ଏସବୁ ଗୋଟେ ଇଏ ହେଉଛି ଆତତାୟୀ, ଏ ନିୟମ ହେଉଛି ଯୁଦ୍ଧ ନିୟମକୁ ଭଙ୍ଗ କଲେ, ଯୁଦ୍ଧ କହିଲେ ଶଙ୍ଖ ବାଜିବ, ଶଙ୍ଖନାଦ ହେବ, ତଥା ଏଇ ଯେଉଁ କ'ଣ ପାଞ୍ଚ ଜନ୍ୟ ହେଉଛି କେଶ ଦେବଦତ୍ତଂ ଧନଞ୍ଜୟ ପୌଣ୍ଡ୍ରମ ଦଦ୍ମ ମହାଶଙ୍ଖ ଭୀମକର୍ମା ବୁକୋଧର ତସ୍ୟ ସଞ୍ଜନୟନ ହର୍ଷଙ୍କୁରୁ ବୃଦ୍ଧ ପିତାମହ ସିଂହନାଦ ବିନୋଦ ଚେ ଶଙ୍ଖ ପଦ୍ମ ପ୍ରତାପବାନ। ପ୍ରଥମେ ଭୀଷ୍ମ ଯେବେ ଶଙ୍ଖନାଦ କଲେ ବିହା ଭୀଷଣ ଶବ୍ଦ ହେଲା, ତାପରେ ପାଣ୍ଡବମାନେ ଶଙ୍ଖନାଦ କଲେ, ଯେଉଁ ଶଙ୍ଖନାଦ ଶୁଣିକରି କୌରବମାନଙ୍କର ହୃଦୟ ବିଦାରଣ ହୋଇଗଲା। ଶଙ୍ଖନାଦ ହେଲା ଯୁଦ୍ଧ ହେବ, ଏଇ ଆହ୍ୱାନ ସାମ୍ନାରେ ଯୁଦ୍ଧ କରିବେ, ଏ ଯୁଦ୍ଧ ନୀତି ହେଉଛି ଏଇଭଳି ଭାବରେ। ତେଣୁ ଜରାସନ୍ଧ ଯେଉଁ ଆସିଛି 50 ଲକ୍ଷ ସୈନ୍ୟ ସବୁ ଆସିଛନ୍ତି, ତାଙ୍କର ଯେଉଁମାନେ ସେନାପତି ଅଛନ୍ତି ସେ ସବୁ ଭେରି କାହାଳି ବଜେଇକିରି ଶଙ୍ଖଫଙ୍କ ବଜେଇକିରି ସବୁ ଆହ୍ୱାନ କରୁଛନ୍ତି, ଚୁନୌତି ଦେଉଛନ୍ତି, ଯୁଦ୍ଧ କର, ଯୁଦ୍ଧ କର ନହେଲେ ସମର୍ପଣ କର, ଇଏ ହେଉଛି କଥା, ଯୁଦ୍ଧ କର ନହେଲେ ସମର୍ପଣ କର। ଯଦି ଜଣେ ଯୁଦ୍ଧ କରିପାରିବ ନାହିଁ ସେ ସମର୍ପଣ କରିବ, ନାହିଁ ମୁଁ ସମର୍ପଣ କଲି ଆଉ ମୁଁ ତୁମ ସହ ଯୁଦ୍ଧ କରିବି ନାହିଁ, ମୁଁ ତୁମ ବଶ୍ୟତା ସ୍ୱୀକାର କଲି। ଏଇଭଳି ଭାବରେ ନିୟମ ହେଉଛି ଯୁଦ୍ଧର, ଇଏ ହେଉଛି କଥା। ତେଣୁ ଯେତେବେଳେ ଚୁନୌତି ଦେଉଛି ଭଗବାନ ଆସି ଦେଖିଲେ ତାଙ୍କର ସବୁ ରହିଛି ଦୁର୍ଗ, ସବୁ ରହିଛି ଦୁର୍ଗ ଉପରେ ଠିଆ ହେଇକି ସେ ଦେଖୁଛନ୍ତି, ଆରେ ଏ ଚାରିପଟେ କ'ଣ ଗୋଟେ ସମୁଦ୍ର ଭଳି ରହିଛି, ସମୁଦ୍ର କ'ଣ ବେଳାଭୂମି ପାର ହେଇଗଲା ଭଳିଆ ସମୁଦ୍ର ରହିଛି। ଭଗବାନ ଦେଖୁଛନ୍ତି ନିରୀକ୍ଷ ନିତରାଙ୍ଗ ଇକ୍ଷ ନିତରାଙ୍ଗ ଭଲ ଭାବରେ ଭଗବାନ ଦେଖିବା ଦର୍ଶନ, ଆମ ଦର୍ଶନ ଭିତରେ ବହୁତ ତଫାତ ରହିଛି, ଭଗବାନ ସବୁ ଦେଖିଦେବେ, ଦେଖିଦେବେ ତାଙ୍କର ଦର୍ଶନ ଦୃଷ୍ଟି ହେଉଛି ଏଇଭଳି ଭାବରେ, ଅତୀତ ବର୍ତ୍ତମାନ ଭବିଷ୍ୟତ ସବୁକୁ ଦେଖିଦେବେ ସିଏ ନିରୀକ୍ଷ। ତେଣୁ ନିରୀକ୍ଷ ତଦ୍ ବଳଂ କୃଷ୍ଣ, କୃଷ୍ଣ ପୁଣି କୃଷ୍ଣ ହେଉଛନ୍ତି, କୃଷ୍ଣ ହସ୍ତ ଭଗବାନ ସ୍ୱୟଂ ସିଏ ଦେଖୁଛନ୍ତି, କୃଷ୍ଣ ଦେଖୁଛନ୍ତି। ଉଦ୍ବେଳମେବ ସାଗରମ ସାଗର ବୋଲି ରହିଛନ୍ତି, ସ୍ୱପୁରଂ ତେନ ସଂରୁଦ୍ଧମ ନିଜ ପୁର ବୋଲି ଭାବୁଛନ୍ତି, ମଥୁରାକୁ ନିଜ ପୁର ବୋଲି ଭାବୁଛନ୍ତି ସଂରୁଦ୍ଧ। ସ୍ୱଜନଞ୍ଚ ଭୟାକୁଳମ ଏବଂ ପୁଣି ଦେଖିଲେ ମଧ୍ୟ ତାଙ୍କର ସ୍ୱଜନ ସବୁ ଯେଉଁ ରହିଛନ୍ତି, ସ୍ୱପୁର ସ୍ୱଜନ ଏଇଟା ହେଉଛି ତାଙ୍କର ସ୍ୱନିକେତନ, ଆମେ ହେଉଛି ତାଙ୍କର ସ୍ୱଜନ। ଏ ଭଗବାନଙ୍କର ଭାବ ହେଉଛି ଏଇଟା, ଭଗବାନଙ୍କର ରାମଜୀଙ୍କର ଭାବ ହେଉଛି ଏଇଟା, ଇଏ ହେଉଛି ମୋର ନିକେତନ, ଇଏ ହେଉଛି ମୋର ଧାମ, ଏମାନେ ହେଉଛନ୍ତି ମୋର ଜନ, ନିଜ ଜନ। ହେ ଭାଗ୍ୟ କେତେ ବଡ଼ ଭାଗ୍ୟ ଆମର, ଭଗବାନ ସେବା ନିଯୁକ୍ତ ଅଛେ, ତାଙ୍କ କଥା କହୁଛେ, ତାଙ୍କ କଥା ଶୁଣୁଛେ, ତାଙ୍କ କଥା ସ୍ମରଣ କରୁଛେ, କେତେ ବଡ଼ ଭାଗ୍ୟ, ଭଗବାନ ଭାବୁଛନ୍ତି ମୋର ଏମାନେ ସବୁ ନିଜ ଜନ ଏମାନେ ସବୁ। ତେଣୁ ଇଏ ଭଗବାନର ଭାବ, ଏଇଥିରୁ ଆମେ ଏଇ କଥାଟି ବୁଝିବା, ଶିକ୍ଷା କରିବା। ଭାଗବତମର ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ତେଣୁ ଭଗବାନ କହୁଛନ୍ତି ସ୍ୱପୁରଂ ତେନ ସଂରୁଦ୍ଧମ ସ୍ୱଜନଂ ଚ ଭୟାକୁଳଂ, ମୋର ଜନ ମୋର ଏମାନେ ସବୁ ନିଜ ଜନମାନେ ଏମାନେ ସବୁ ଭୟକୁଳ ଭୟଭୀତ ହେଇକି ରହିଛନ୍ତି। ଭଗବାନ ଯେଉଁଠି ଅଛନ୍ତି ତାଙ୍କର ଭୟ ହେବା କଥା ନୁହଁ, କିନ୍ତୁ ଇଏ ଯେଉଁ ସୈନ୍ୟକୁ ଦେଖିଦେଲେ ଭୟ କରିଦେଲେ। ଅଭୟ ଚରଣ ଆର ବିନ୍ଦରେ ସିଏ ଭଗବାନ ହେଉଛନ୍ତି ଅଭୟ ଚରଣ, ତାଙ୍କ ପାଦରେ ଯିଏ ଆଶ୍ରୟ ନେଇଛନ୍ତି ତାଙ୍କର ଭୟ ରହିବ ନାହିଁ। ତେଣୁ ଭାଗବତ ଷୋଡ଼ଶ ଅଧ୍ୟାୟରେ ଭଗବତ ଗୀତାରେ ପ୍ରଥମ ଶ୍ଳୋକଟି କହିଲେ, ପ୍ରଥମ ଶ୍ଳୋକ ପ୍ରଥମ ଅକ୍ଷର ଶବ୍ଦଟି ହେଉଛି ଅଭୟଂ। ଯିଏ ଦୈବୀ ଗୁଣ ହେଉଛି ଏଇଟା ଅଭୟ, ତାଙ୍କର ଭୟ ରହିବ ନାହିଁ। ଆଉ ଏମାନେ ତ ଭଗବାନ ନିଜ ଜନ, ତାଙ୍କ କାହିଁକି ଭୟ ହେଲା, ଏ ପ୍ରଶ୍ନଟି ଆସିବ। ଆଚାର୍ଯ୍ୟ ମାନେ ଏଇଟା ଟିକାରେ କହିଛନ୍ତି କାହିଁକି ଭୟ ଆସିଲା, ଭଗବାନଙ୍କ ଲୀଳା ଏଇଭଳି ଭାବେ ଭୟ କରିଗଲେ। ତେଣୁ ସ୍ୱଜନଂ ସ୍ୱପୁରଂ, ଏଇ ଦୁଇଟି ଶବ୍ଦ ବହୁତ ଗୁରୁତ୍ୱପୂର୍ଣ୍ଣ। ସ୍ୱପୁରଂ ଭଗବାନ ଭାବୁଛନ୍ତି ଇଏ ମୋର ପୁର, ମଥୁରା ନଗରୀ ମୋର ନାଗର। ଭାଗବତ ଏ ଯେଉଁ ଚୈତନ୍ୟ ମହାପ୍ରଭୁ ମଧ୍ୟ ଏକଥା କହିଛନ୍ତି, ଯେତେବେଳେ ରଘୁନାଥ ଉପାଧ୍ୟାୟ ଥିଲେ ଜଣେ ବିଖ୍ୟାତ କବି ରଘୁନାଥ ଉପାଧ୍ୟାୟ, ତାଙ୍କ ସହିତ ଯେଉଁ ଆଲୋଚନା ହେଇଥିଲା ମହାପ୍ରଭୁଙ୍କର, ସେଇଥିରେ କଥା ପୁରୀ ମଧୁପୁରୀ ବରା ଏ କଥାଟି ରହିଛି। ଶ୍ରେଷ୍ଠ ରୂପ କାହାର, ମହାପ୍ରଭୁ ପଚାରିଲେ ନା ଶ୍ୟାମମେବ ପରମ ରୂପମ, ଶ୍ରେଷ୍ଠ ରୂପ ଭଗବାନଙ୍କର ଯେଉଁ ରହିଛି ରୂପ, ଅନେକ ରୂପ ଭଗବାନଙ୍କର ବିଭିନ୍ନ ଅବତାର ସବୁ ନେଉଛନ୍ତି, କିନ୍ତୁ ଭଗବାନ ଯେଉଁ କୃଷ୍ଣ ଯେଉଁ ଶ୍ୟାମ ରୂପରେ ଆସିଥିଲେ ସେଇ ରୂପଟା ହେଉଛି ଶ୍ରେଷ୍ଠ, ଶ୍ୟାମମେବ ପରମ ରୂପମ, ଶ୍ରେଷ୍ଠ ରୂପ ହେଉଛି ଏଇଟା। ଏବଂ କେଉଁଟା ଶ୍ରେଷ୍ଠ, ପୁରୀ ନା ପୁରୀ ମଧୁପୁରୀ ବରା, ମଧୁପୁରୀ କହିଲେ ମଥୁରା, ମଥୁରା ନଗରୀ ହେଉଛି ଶ୍ରେଷ୍ଠ ପୁରୀ। ଆଉ କେଉଁଟା ଭଗବାନଙ୍କର ବିଭିନ୍ନ ବୟସ ରହିଛି, କେଉଁଟା ବାଲ୍ୟ ପୌଗଣ୍ଡ କୈଶୋର ବୟସ ଏସବୁ ରହିଛି, ଭଗବାନ ବୃଦ୍ଧ ଅବସ୍ଥା ନାହିଁ, ଆମର ବୃଦ୍ଧ ଅବସ୍ଥା ରହିଛି କିନ୍ତୁ ଭଗବାନଙ୍କ ବୃଦ୍ଧ ଅବସ୍ଥା ନାହିଁ। ଭଗବାନ ସବୁବେଳେ କିଶୋର, ଖାଲି କିଶୋର ନୁହନ୍ତି, ନିତ୍ୟ ନବକିଶୋର, ସେ ନବକିଶୋର ନଟବର ଗୋପବେଶ ବେଣୁକର ଏସବୁ ଭଗବାନଙ୍କର ବେଶ, ଭଗବାନଙ୍କର ସ୍ୱରୂପ ସ୍ଥିତି ହେଉଛି ଏଇଭଳି ଭାବରେ। ତେଣୁ ରଘୁନାଥ ଉପାଧ୍ୟାୟ କହିଲେ ଯେ ବୟ କୈଶୋରକଂ ଧ୍ୟେୟମ, ଯେତେ ବୟସ ରହିଛି ଭଗବାନଙ୍କର ଶ୍ରେଷ୍ଠ ଧ୍ୟେୟ ଧ୍ୟାନ କରିବାର ବୟସ ହେଉଛି କେଉଁଟା ନା କୈଶୋରକ ବୟସ, ଯେଉଁଟା ହେଉଛି ରାସଲୀଳା କରିଥିଲେ ଭଗବାନ, କୈଶୋର ରାସଲୀଳା, ଯେ ଅୟୋଜୟ ଜଳରସ ସର୍ବରସ ସାର ପରକ୍ରିୟା ଭାବେ ଯାହା ବ୍ରଜତି ପ୍ରଚାର, ଏଇଟା ହେଉଛି ଶ୍ରେଷ୍ଠ ରସ, ବାରଟି ରସ ରହିଛି, ତା ଭିତରେ ଶ୍ରେଷ୍ଠ ରସ ହେଉଛି ଏଇ ଯେଉଁ ଆଦ୍ୟ ଏବଂ ପରରସ, ତାପରେ ମୋତେ କହିଲେ ସେଇଟା ଶ୍ରେଷ୍ଠ ରସ ହେଉଛି ପରରସ, କହିଲେ ଶୃଙ୍ଗାର ରସ, ଭଗବାନଙ୍କର ଯେଉଁ ଭଗବାନଙ୍କ ସହିତ ଯେଉଁ ସମ୍ବନ୍ଧିତ ହେଇଛନ୍ତି ଏ ଶ୍ରେଷ୍ଠ ରସ ହେଉଛି ଏଇଟା ଶୃଙ୍ଗାର ରସ, ଯେଉଁ ରସରେ ଗୋପୀମାନେ ଭଗବାନଙ୍କ ସହିତ ଯୁକ୍ତ ହେଇଥିଲେ, ମଥୁରାବାସୀମାନେ ମଧ୍ୟ ଯୁକ୍ତ ହେଇଥିଲେ, ମଥୁରାର ରମଣୀମାନେ ବା ଯେଉଁମାନେ ଦ୍ୱାରକାରେ ମଧ୍ୟ, ତାପରେ ଦ୍ୱାରକା ଗଲେ ଦ୍ୱାରକା ରମଣୀମାନେ ମଧ୍ୟ ଭଗବାନଙ୍କ ସହିତ ଶୃଙ୍ଗାର ରସରେ ସମ୍ବନ୍ଧ 16,108 ରାଣୀ ତାଙ୍କର। ତେଣୁ ସ୍ୱଜନଂଚ ଭୟାକୁଳ, ଭଗବାନ ନିରୀକ୍ଷ, ଭଗବାନ ନିରୀକ୍ଷଣ କଲେ, ଭଗବାନ ନିରୀକ୍ଷ କଲେ, ଭଗବାନ ଏମାନେ ବଜାଉଛନ୍ତି ଶଙ୍ଖ ନାଦ ସବୁ ଭାଇ ତଥା ଶଙ୍କଷ୍ଟ ଭେଟ୍ଯ ସେ ପଣବାହନ ଗୋମୁଖ ସହସାହେନ ସେ ସହଶବ୍ଦ ତୁମୂଳ ଭବେଦ, ମହାଭାରତ ଯୁଦ୍ଧ ଯେମିତି ହେଇଥିଲା ସେଇଭଳି ଭାବରେ ଏସବୁ ଆଣିକି ଆସିଥିଲେ, ଶଙ୍ଖ ଭେଟ୍ଯ ସେ ପ୍ରଣବ ଆନଙ୍କ ଗୋମୁଖ ଏସବୁ ଆଣିକିରି ସହଶବ୍ଦ ତୁମୂଳ ଭବେଦ, ବହୁତ ଶୁଦ୍ଧ ଶବ୍ଦ ହେଉଛି, ତୁମୂଳ ଶବ୍ଦ ହେଉଛି। ସେଠି ମାତ୍ର କୌରବମାନେ ଥିଲେ 11 ଅକ୍ଷଣୀ ସୈନ୍ୟ, ପାଣ୍ଡବମାନେ ଥିଲେ 7 ଅକ୍ଷଣୀ ସୈନ୍ୟ, କିନ୍ତୁ ଏମାନେ 23 ଅକ୍ଷଣୀ ସୈନ୍ୟ, ଏମାନେ ଯେତେବେଳେ ବଜାଉଥିବେ ପ୍ରଣବ ମହାନଙ୍କ ଗୋମୁଖ ଶଙ୍ଖ ଇତ୍ୟାଦି କେତେ ଶବ୍ଦ ନେଉଥିବ, ତେଣୁ ଏ ଶବ୍ଦ ଶୁଣିକି ଭୟଭୀତ ହେଇଯାଇ ମଥୁରାବାସୀମାନେ, ଭଗବାନ ଅଛନ୍ତି, ରାମ ଅଛନ୍ତି, ବଳରାମ କୃଷ୍ଣ ବଳରାମ ଅଛନ୍ତି, ରାମ ଗୋବିନ୍ଦ ଅଛନ୍ତି, କିନ୍ତୁ ଭୟ କରିଯାଉଛନ୍ତି, ଭଗବାନଙ୍କ ଲୀଳା ଗୋଟେ କରୁଛନ୍ତି ଏଇଭଳି ଭାବରେ। ଭଗବାନ ଦେଖୁଛନ୍ତି ସ୍ୱପୁରଂ ତେନ ସମୃଦ୍ଧମ ସ୍ୱଜନାଂଚ ଭୟାକୁଳମ, ଦୁଇଟି ଜିନିଷ ଦେଖିଲେ, ମୋର ଆମର ପୁର ମୋର ନିଜ ନଗରୀକୁ ଆକ୍ରମ ରୁନ୍ଧି ରୁନ୍ଧି ଦେଇଛନ୍ତି,
କ'ଣ ସଂରୁଦ୍ଧମ ରୁନ୍ଧି ଦେଇଛନ୍ତି। ଏବେ ମୋର ନିଜଜନ ମାନେ ମଥୁରାବାସୀ ମାନେ ଯେତେ ସବୁ ରହିଛନ୍ତି, ଯାଦବ ମାନେ ସବୁ ରହିଛନ୍ତି, କେତେ ବଂଶ ସବୁ ରହିଛନ୍ତି ସେଠି, ଯାଦବ ମାନେ ବୃଷ୍ଣିବଂଶ ଏଭଳି ଭାବେ ସାତତ ବହୁତ ପ୍ରକାର ବଂଶ ସବୁ ସେଠି ରହିଛନ୍ତି। ଏମାନେ ସବୁ ଭୟାକୁଳମ ଛଅ ଶବ୍ଦରେ ମୋତେ ବହୁତ କଥା ରହିଛି। ତେଣୁ ଭୟାକୁଳମ ଯେତେବେଳେ ଯାଉଛନ୍ତି ଭଗବାନ ନିରୀକ୍ଷଣ କରିକିରି କ'ଣ ହେଲା, ଚିନ୍ତୟା ମାସ ଭଗବାନ, ତେଣୁ ସେ ଭଗବାନ ଚିନ୍ତା କଲେ, ଆମେ ଯଦି ଚିନ୍ତା କରୁଛେ ଭଗବାନ ଚିନ୍ତା କରୁଛନ୍ତି। ଚିନ୍ତାଟା କେଉଁଥିରେ ହେଉଛି, ଚିନ୍ତାଟା କାହା ଦ୍ୱାରା ହେଉଛି ଚିନ୍ତା, କି କହିପାରିବେ? ଚିନ୍ତା ଯେଉଁ ଆମେ କରୁଛେ କେମିତି କରୁଛେ ଚିନ୍ତା, ଏଇଟା ବିଲ୍ଟା କେମିତି ଚିନ୍ତା କରୁଛେ, ଗୋଟା ଅତି ଚିନ୍ତାଟା ହେଉଛି ମନ ଦ୍ୱାରା କରାଯାଉଛି, ମନ ଦ୍ୱାରା ଚିନ୍ତା ହେଉଛି। ମନର ତିନୋଟି ଧର୍ମ ରହିଛି, ଚିନ୍ତା କରିବ ଥିଙ୍କିଂ ଚିନ୍ତା କରିବ, ଏବଂ ଫିଲିଂ ଅନୁଭବ କରିବ, ଏବଂ ୱିଲିଂ ୱିଲିଂ କହିଲେ ଇଚ୍ଛା କରିବ। ଏ ତିନୋଟି ହେଉଛି ମନର ଧର୍ମ। ତେଣୁ ଏ ଯେଉଁ ଭଗବାନ ଚିନ୍ତା ତାଙ୍କ ମନ ଦ୍ୱାରା ଚିନ୍ତା କଲେ, ଭଗବାନ ଅପ୍ରାକୃତ ମନ, ଆମର ହେଉଛି ପ୍ରାକୃତ ମନ, ମନଟା ହେଉଛି ଭଗବାନଙ୍କର ଗୋଟେ ବିଭୂତି। ଭଗବତ ଗୀତାରେ ଭଗବାନ କହିଲେ ଇନ୍ଦ୍ରିୟାଣ ମନଶ୍ଚାସ୍ମି, ଇନ୍ଦ୍ରିୟମାନଙ୍କ ଭିତରେ ମୁଁ ହେଉଛି ମନ, ଯେତେ ଇନ୍ଦ୍ରିୟ 11 ଇନ୍ଦ୍ରିୟ ରହିଛନ୍ତି ତା ଦେହରେ ମନ ହେଉଛି ଶ୍ରେଷ୍ଠ, ଏବଂ ସେ ହେଉଛି ଭଗବାନଙ୍କ ବିଭୂତି। ଇନ୍ଦ୍ରିୟାଣ ମନଶ୍ଚାସ୍ମି, ଏ ସତ୍ୟଗୁଣରେ ଏଇ ମନଟା ଆମର ପ୍ରାପ୍ତ ହେଇଛେ। ସତ୍ୟଗୁଣରେ ବ୍ରହ୍ମା ସୃଷ୍ଟି କରିଛନ୍ତି, ବ୍ରହ୍ମନ ହେଉଛି ପ୍ରାକୃତ ମନ, କିନ୍ତୁ ଆମର ସମସ୍ତଙ୍କର ଗୋଟେ ଅପ୍ରାକୃତ ମନ ରହିଛି। ଭଗବାନଙ୍କ ମନ ଭଳି ଆମର ସମସ୍ତଙ୍କର ଅପ୍ରାକୃତ ମନ ରହିଛି। ଆମେ ଯେତେବେଳେ ଏ ଭବ ଯେଉଁ ବନ୍ଧନରୁ ମୁକ୍ତ ହେବା, ସେତେବେଳେ ଆମ ଅପ୍ରାକୃତ ମନ ପ୍ରାପ୍ତ ହେବା। ତେଣୁ ଭଗବାନ କହିଲେ ମନଟାକୁ ସବୁବେଳେ ମୋ ପାଖରେ ଲଗାଅ, ମନମନା ଭବ, ମନରେ ମୋତେ ଚିନ୍ତା କର। ମନରେ ଯେତେବେଳେ ଆମେ ଭଗବାନ ଚିନ୍ତା କରିବା, ଆମେ ସେଇ ପ୍ରାକୃତ ମନଟା ଅପ୍ରାକୃତ ମନ ହେଇଯିବ। ସବୈମନା କୃଷ୍ଣ ପଦାରବିନ୍ଦୟୋ, ମନଟା ସବୁବେଳେ ଭଗବାନ ପାଦପଦ୍ମରେ ଲଗେଇବା, ମନଟା ଲାଗିବ ନାହିଁ। ଷଷ୍ଠ ଅଧ୍ୟାୟରେ ଭଗବାନ କହିଲେ ଯତ ଯତ ନିଶ୍ଚଳତି ମନଂ ଚଞ୍ଚଳମ ଅସ୍ଥିର, ମନଟା ବହୁତ ଚଞ୍ଚଳ, ସବୁବେଳେ ବାହାରିଯିବ, ଭଗବାନ ପାଖରେ ଲାଗିବ ନାହିଁ। ଯେତେବେଳେ ବାହାରିଯିବ ପୁଣି ତାକୁ ଆଣି ଲଗା, ଇଏ ଅଭ୍ୟାସ କର। ଯତ ଯତ ନିଶ୍ଚଳତି ମନଂ ଚଞ୍ଚଳମ ଅସ୍ଥିର ତତ ତତ ନିୟମ ହିଁ ତଦା ଆତ୍ମନୈବ ବସନ୍ଦେ, ନିୟମ କରିକିରି ନିୟମ କରି ଭଗବାନ ପାଦପଦ ମାନେ ଭଗବାନଙ୍କ ଲୀଳା ସବୁ ସ୍ମରଣ କରିବା, ଭଗବାନ କଥାକୁ ସବୁ ସ୍ମରଣ କରିବା। ଏ ଭାଗବତ ଶ୍ଳୋକକୁ ମନେ ରଖିଲେ ମଧ୍ୟ ସେଇ ଭଗବାନ ପାଦପଦ୍ମ, ଇଏ ସବୁକିଛି ଭଗବାନଙ୍କର ଅପ୍ରାକୃତ ବସ୍ତୁ। ତେଣୁ ଭଗବାନ ଏଇଭଳି ଭାବେ ଚିନ୍ତା କଲେ, କ'ଣ ଚିନ୍ତା କଲେ ଆଉ ପରେ 4 ଶ୍ଳୋକରେ କୁହାଯିବ, ଖାଲି ଆମେ ଏତିକି କଥା କହିଦେବା। ଚିନ୍ତା ଆମାସ ଭଗବାନ ହରି କାରଣ ମନୁଷ୍ୟ, ଏଇ ଦୁଇ 2 ଶ୍ଳୋକରେ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ସେତେବେଳେ କୃଷ୍ଣ ଭଗବାନ ହରି 3 ଶବ୍ଦ ବ୍ୟବହାର କଲେ, କୃଷ୍ଣ ଭଗବାନ ହରି। କୃଷ୍ଣ ତ ଯିଏ ସେଇ ଭଗବାନ, ଆଉ ଭଗବାନ ଯେ ତ ସେଇ କୃଷ୍ଣ, ହରି ଯିଏ ସେ ତ କୃଷ୍ଣ, କାହିଁକି 3 ଶବ୍ଦ ବ୍ୟବହାର କଲେ? ଯଦି ଜାଣିନଥିଲେ କେମିତି କ'ଣ ବ୍ୟବହାର କରିବାକୁ ପଡ଼ିବ ନା, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ଆଚାର୍ଯ୍ୟମାନେ ତାର ଅର୍ଥ କରିଛନ୍ତି, କାହିଁକି 3 ଶବ୍ଦ ବ୍ୟବହାର ବିଶେଷଣ, ଏଇଟା 3 ବିଶେଷଣ, ଭଗବାନଙ୍କର ବିଶେଷଣ ନୁହଁ। କୃଷ୍ଣ ତାଙ୍କ ନାମ ହେଉଛି କୃଷ୍ଣ, ଭଗବାନ ତାଙ୍କ ବିଶେଷଣ, ଭଗବାନ କହିଲେ ସେ ଷଡ଼ ଷଡ଼ ପୂର୍ଣ୍ଣ, ଏବଂ ହରି ହରି ମଧ୍ୟ ନାମ, ଭଗବାନ ମଧ୍ୟ ନାମ, ଇଏ ମଧ୍ୟ ବିଶେଷରେ ଯିବ ବିଶେଷଣରେ ବି ଯିବ, ଏଭଳି ଭାବରେ କଥା ରହିଛି। 3 ଶବ୍ଦ କାହିଁକି ବ୍ୟବହାର କଲେ ଆମେ ଶୁଣିବା, କିନ୍ତୁ କାରଣ ମନୁଷ୍ୟ ମାନୁଷ, କାରଣ ମାନୁଷ କହିଲେ ମନୁଷ୍ୟ ଭଳି ଦେଖାଯାଉଛନ୍ତି, ସେ ଆମର ଭଳି ମନୁଷ୍ୟ ଭଳି ଦେଖାଯାଉଥିଲେ, ସେ ଆମେ ଯେମିତି ମନୁଷ୍ୟ ଭଳି ରହିଛେ, 400,000 ପ୍ରକାର ମନୁଷ୍ୟ ରହିଛନ୍ତି, ସବୁ ମନୁଷ୍ୟ ସମାନ ନୁହନ୍ତି। ଗୁରୁଦେବ ମଧ୍ୟ ମନୁଷ୍ୟ ଭଳି ରହିଛନ୍ତି, କିନ୍ତୁ ସିଏ ମନୁଷ୍ୟ ନୁହନ୍ତି। ନ ମର୍ତ୍ତେ ବୁଦ୍ଧି ଆସୁ ଇଏ ତ 1 ସପ୍ତଦଶ ଅଧ୍ୟାୟରେ ଭଗବାନ କହୁଛନ୍ତି ଏଇଟା ଉଦ୍ଧବଙ୍କୁ, ଗୁରୁଦେବ ମଧ୍ୟ ମନୁଷ୍ୟ ଭଳି ରହିଛନ୍ତି, କିନ୍ତୁ ଆମେ ତାକୁ ଚିନ୍ତା କରିବା ନାହିଁ ମନୁଷ୍ୟ ଭଳି। ଏଇଟା କହିଛନ୍ତି ଆଚାର୍ଯ୍ୟ ମାଙ୍ଗ ଜାନିଆନ୍, ଆଚାର୍ଯ୍ୟ ବା ଗୁରୁ ହେଉଛନ୍ତି ଭଗବାନ ବୋଲି ଜାଣିବା, ନାମ ମନିଏତ କରିଛି, ଅନ୍ୟ କିଛି ଚିନ୍ତା କରିବା ନାହିଁ। ନ ମର୍ତ୍ତେ ବୁଦ୍ଧିଆ ଅସୁଏତ, ଗୁରୁଙ୍କୁ ଏତେ ସମ୍ମାନ ଦିଆଯାଉଛି, ଏତେ ସବୁ କରାଯାଉଛି, ସେଇଭଳି ଭାବରେ ଆମେ ଅସୁୟା କରିବା ନାହିଁ ବା ତାଙ୍କୁ ଈର୍ଷା କରିବା ନାହିଁ। କାହିଁକି ନା ସର୍ବଦେବମୟ ଗୁରୁ, ଗୁରୁ ହେଉଛନ୍ତି ସର୍ବଦେବତାଙ୍କର ଅଧିଷ୍ଠାନ, ସେଠି ରହିଛି ଭଗବାନ, ସେଠି ରହିଛନ୍ତି। ତେଣୁ ଭଗବାନ କାରଣ ମନୁଷ୍ୟ ଯେଉଁମାନେ ଜାଣନ୍ତି ନାହିଁ ସେମାନେ କେବେ ହିଁ ମନୁଷ୍ୟ। ଦ୍ୱାଦଶ ସ୍କନ୍ଧରେ, ଦ୍ୱାଦଶ ସ୍କନ୍ଧରେ, ଏ ଦ୍ୱାଦଶ ଦଶମ ସ୍କନ୍ଧ ଦ୍ୱାଦଶ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି। ଭଗବାନ ଯେତେବେଳେ ଲୀଳା କରୁଛନ୍ତି, ଆମେ ଏଇ ଉପରବେଳା ସେସବୁ କଥା କହିବା, ଭଗବାନ ଯେତେବେଳେ ଲୀଳା କରୁଛନ୍ତି, ପଞ୍ଚମ ବର୍ଷର ଲୀଳା ଏଇଟା ବର୍ଣ୍ଣନା କରିବେ, ଏ ଗୋଟିଏ ବର୍ଷ ତାଙ୍କର ଗାଏବ ହୋଇଯିବ, ଆମେ କହିବା ଏଇଟା ଉପରବେଳା କହିବା। ସେଇଟା ପଞ୍ଚମରୁ ଛଅ, ଏଇ ଗୋଟିଏ ବର୍ଷ, ଏ ଗୋଟିଏ ବର୍ଷ ସମସ୍ତଙ୍କର ଗାଏବ ହୋଇଯିବ, ଇଏ ଅଦ୍ଭୁତ କଥା ଭଗବାନ ଲୀଳା। ତେଣୁ ଇଏ ଯେଉଁ ରହିଛି ପଞ୍ଚମ ବର୍ଷ ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ସେତେବେଳେ ସେ ଶ୍ଳୋକଟି କହୁଛନ୍ତି, ସେ କହୁଛନ୍ତି ଯେ ଇଏ ଯେଉଁ ରହିଛନ୍ତି ଭଗବାନ ସହିତ ଯେଉଁମାନେ ଲୀଳା କରୁଛନ୍ତି ସେମାନେ କିଏ ନା କୃତପୁଣ୍ୟ ପୁଞ୍ଜା, ବହୁତ ପୁଣ୍ୟ କାର୍ଯ୍ୟ କରିଥିବାରୁ ଆଜି ଭଗବାନ ସହିତ ଲୀଳାରେ ଭାଗ ନେଇଛନ୍ତି। ଏଇ ଯେଉଁ ଭଗବାନ ଭାଗ ନେଇଛନ୍ତି ଯେଉଁମାନେ କ'ଣ ଇଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା, ଯେଉଁମାନେ ସତାଂ ବା ଯେଉଁମାନେ ଜ୍ଞାନୀମାନେ, ବିଶେଷ ଭାବରେ ଜ୍ଞାନୀମାନ କଥା କୁହାଯାଉଛି, ଭଗବାନ ଯେଉଁ ଲୀଳା କରୁଥିଲେ 5000 ବର୍ଷ ତଳେ ଯେଉଁ ଲୀଳା ଚାଲିଛି ଆମେ ଶୁଣୁଛେ, ଏ ଭଗବାନ ଲୀଳା ଚାଲିଛି ବର୍ତ୍ତମାନ, ଏଇସବୁ ଲୀଳାକୁ ଅନ୍ୟମାନେ ଯେତେବେଳେ ବ୍ରହ୍ମଜ୍ଞାନୀମାନେ ଦେଖନ୍ତି, ଆମର ଶୁଣୁଥିଲେ ଆମର କଥା ଆସିବ, ଯେତେବେଳେ ଭଗବାନଙ୍କ ଲୀଳାକୁ ସବୁ ନନ୍ଦ ମହାରାଜ, ଯଶୋଦା, ଅନ୍ୟ ବ୍ରଜବାସୀମାନେ ସବୁ ଆଲୋଚନା କରୁଥିଲେ, ଏଭଳି ସେ ଅସୁରକୁ ହତ୍ୟା କଲେ, ସେଭଳି ଅସୁରକୁ ହତ୍ୟା କଲେ, ସବୁ ଯେଉଁମାନେ ଜ୍ଞାନୀମାନେ ସବୁ ଥିଲେ ସେମାନେ ଆସି କହିବେ, ତୁମର ବୟସ ଛାଡ଼ିଗଲା, ସେହି ପିତା ପିଲା ଛୁଆ ଚିନ୍ତାରେ ସବୁ ମଗ୍ନ ହେଲ, ଟିକେ ଜ୍ଞାନ ଚିନ୍ତା କର, ଜ୍ଞାନ ଶାସ୍ତ୍ର ଅଧ୍ୟୟନ କର, ଜ୍ଞାନ ଚର୍ଚ୍ଚା କର, ସେହି ପିଲା ଛୁଆ ସନ୍ଧ୍ୟାବେଳେ ସେଇଥିରେ ରହିଗଲ, ପାଚିକିରି ତୁମ ସମୟ ସରିଗଲା, ବୁଦ୍ଧ ହୋଇଗଲ, ଏଇଭଳି ଭାବରେ ଜ୍ଞାନୀମାନେ ତାଙ୍କୁ ଉପଦେଶ ଦିଅନ୍ତି ନନ୍ଦ ମହାରାଜଙ୍କୁ। ଜ୍ଞାନୀମାନେ ଯେତେବେଳେ ଦେଖନ୍ତି ସେ ଭଗବାନ, ସେ ଭାବନ୍ତି ବ୍ରହ୍ମସୁଖାନୁଭୂତ୍ୟା, ବ୍ରହ୍ମସୁଖ ପ୍ରାପ୍ତ ହୁଅନ୍ତି, ଯେଉଁ ବ୍ରହ୍ମ ଚିନ୍ତନ କରନ୍ତି, ବ୍ରହ୍ମ କହିଲେ ତାଙ୍କର ରୂପ ନାହିଁ, ଆମେ ପ୍ରଭୁପାଦ ମହାରାଜ ପ୍ରାର୍ଥନା କରୁଛେ, କ'ଣ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ତାରିଣୀ, ଶୂନ୍ୟବାଦୀ, ଶୂନ୍ୟବାଦୀ କହିଲେ ଶୂନ୍ୟ କିଛି ନାହିଁ, ରୂପ ନାହିଁ, ରୂପରେଖ ନାହିଁ, ଇଏ ଶୂନ୍ୟ ଦେହି, ଇଏ ହେଉଛି ନିର୍ବିଶେଷବାଦୀ, ଏମାନଙ୍କୁ ତାରଣ କରିଥିଲେ ପ୍ରଭୁପାଦ ମହାରାଜ। ତେଣୁ ଜ୍ଞାନୀମାନେ ଭଗବାନଙ୍କ ରୂପକୁ ଜାଣିପାରନ୍ତି ନାହିଁ, ଭଗବାନଙ୍କ ରୂପ ନାହିଁ ବୋଲି ସେମାନେ କହନ୍ତି। ତେଣୁ କିନ୍ତୁ ଯେତେବେଳେ କୃଷ୍ଣଙ୍କୁ ଦେଖନ୍ତି, 5 ବର୍ଷ ଲୀଳାକୁ ବର୍ଣ୍ଣନା କରୁଥିଲା ବେଳେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯେତେବେଳେ ତାଙ୍କୁ ଦେଖନ୍ତି ବ୍ରହ୍ମସୁଖ ଅନୁଭୂତି, ସେ ବ୍ରହ୍ମ ଚିନ୍ତନ କରି ଯେଉଁ ସୁଖ ପ୍ରାପ୍ତ ହେଉଥିଲେ, ସେହି କୃଷ୍ଣଙ୍କୁ ଦେଖିଦେଲା ମାତ୍ରେ ସେହି ସୁଖ ପ୍ରାପ୍ତ ହୋଇଥିଲେ, ପ୍ରାପ୍ତ ହେଉଥିଲେ। ଇଥଂ ସତାଂ ବ୍ରହ୍ମସୁଖାନୁଭୂତ୍ୟା ଦାସ୍ୟ କଥାନାଂ ପରଦୈବତେନ, ଯେଉଁମାନେ ଭଗବାନଙ୍କ ସହିତ ଦାସ୍ୟ ସମ୍ବନ୍ଧରେ ସମ୍ବନ୍ଧିତ ରହିଛନ୍ତି, ତାଙ୍କୁ ଯେତେବେଳେ ଦେଖନ୍ତି, ଯଦିଓ ସେ ଛୋଟ ପିଲା 5 ବର୍ଷର ବାଳକ, ଏମାନେ ସବୁ ବୃଦ୍ଧ, କିନ୍ତୁ ସେ ଭାବନ୍ତି ଇଏ ଆମର ପରଦେବତା, ଇଏ ହେଉଛନ୍ତି ଭଗବାନ ଶ୍ରେଷ୍ଠ ଦେବତା। ଦାସ୍ୟ କଥାନାଂ ପରଦୈବତେନ ମାୟାଶ୍ରିତାନାଂ ନରଦାରକେଣ, ଆଉ ଯେଉଁମାନେ ମାୟାରେ ଅଛନ୍ତି, କଂସ ଇତ୍ୟାଦି ଯେଉଁଭଳି ଭାବରେ ସେମାନେ ମାୟାରେ ଅଛନ୍ତି, ସେମାନେ ଭାବନ୍ତି ନରଦାରକେଣ, ଏ ଯେଉଁ ମନୁଷ୍ୟ ସାକଂ ବୁଜହୁ କୃତପୁଣ୍ୟ ପୁଞ୍ଜା, ଏମାନେ କେତେ ପୁଣ୍ୟ ପୁଞ୍ଜା କରିଥିଲେ ଯେଉଁଥିପାଇଁ କି ଭଗବାନଙ୍କ ଲୀଳାରେ ସାମିଲ ହେଉଛନ୍ତି। ଆମେ ସେଇ କଥା ବାରମ୍ବାର କହୁଛେ, ଆମେ ମଧ୍ୟ ସେଇଭଳି ଭାବରେ କେତେ ପୁଣ୍ୟ କାର୍ଯ୍ୟ କରିଥିଲେ ଆଜି ଭଗବାନଙ୍କ ଲୀଳାରେ ସାମିଲ ହେଉଛେ, ସେ ଲୀଳାକୁ ଶ୍ରବଣ କରୁଛେ, ସେ ସେବା କରୁଛେ, ଏଇଭଳି ଭାବରେ ବହୁତ ବଡ଼ ଭାଗ୍ୟ, ସାଧାରଣ ଲୋକମାନେ ବୁଝିପାରିବେ ନାହିଁ ଏଇଟା, ଏଇଟା କ'ଣ ସେମାନେ କରୁଛନ୍ତି, କିଛି ଭାଗ୍ୟ ସେମାନେ ଜାଣିପାରିବେ ନାହିଁ ଏଇଟା। ମାୟା ସୀତାନାଙ୍କର ଗାଁରେ କିଣ, ସେମାନେ ଭାବନ୍ତି ଏଇଗୁଡ଼ା କ'ଣ ପିତୁଳା ପୂଜା କରୁଛନ୍ତି, ସେ ବେକାର ସମୟ ନଷ୍ଟ କରୁଛନ୍ତି, ମଟର ଖାଇ ଖଟର କରୁଛନ୍ତି, ଏହା କିଛି କାମ ନାହିଁ ଏସବୁ କରୁଛନ୍ତି, ଏଇଭଳି ଭାବରେ ସେମାନେ ଚିନ୍ତା ଏହା କରିବେ, ସେମାନେ ବୁଝିପାରିବେ ନାହିଁ ଏସବୁ କଥା। ଯାହା ବି ହଉ, ଭଗବାନ ହରି କାରଣ ମାନୁଷ, ଏ ମନୁଷ୍ୟ ରୂପରେ ଲୀଳା କରୁଛନ୍ତି, କାରଣ ମାନୁଷ ଏ କାରଣ, ଭଗବାନ କାରଣ ହେଇକିରି ମନୁଷ୍ୟ ରୂପରେ ଆସିଛନ୍ତି, ବା ଅର୍ଥ ଦେଖିବା ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି କାରଣ ମନୁଷ୍ୟର ଅର୍ଥ କ'ଣ, ସବୁକିଛିର କାରଣ ବୋଲି କୁହାଯାଉଛି, କାରଣ କହିଲେ ଏଠି ସବୁକିଛିର କାରଣ କୁହାଯାଉଛି, ଆମେ ଦେଖିବା ଅନ୍ୟ ଆଚାର୍ଯ୍ୟମାନେ କ'ଣ କହିଛନ୍ତି। ତେଣୁ କାରଣ ମାନୁଷ ତା ଦେଶ କାଳାନୁଗୁଣମ ସ୍ୱ ଅବତାର ପ୍ରୟୋଜନ, ଭଗବାନ ନିରୀକ୍ଷା କରିକି ଏଇଭଳି ଭାବେ ଚିନ୍ତା କରୁଛନ୍ତି, ଚିନ୍ତା ମାସ ଭଗବାନ ଏଇଭଳି ଭାବେ ଚିନ୍ତା କରୁଛନ୍ତି, କ'ଣ କହୁଛନ୍ତି, ଚିନ୍ତା କରୁଛନ୍ତି ଭଗବାନ କ'ଣ ନା, ତା ଦେଶ କାଳ ଅନୁଗୁଣମ, ଦେଶ ହେଉଛି ମଥୁରା ଦେଶ, ମଥୁରାରେ ଏଇ ବର୍ତ୍ତମାନ ଲୀଳା ଚାଲିଛି ମଥୁରା ଦେଶ, କାଳ ସେଇ ସମୟଟା, ସେହି ସମୟରେ ଦ୍ୱାପର ଯୁଗର ଅନ୍ତିମ ସମୟ କାଳ, ଯେଉଁ କାଳ ଏବଂ ଅନୁଗୁଣମ ବା ବିଭିନ୍ନ ସବୁ ଗୁଣ ସବୁ ରହିଛି ବା ଯାହା ବି ହଉ, ଏସବୁ ଦେଶ କାଳ ପାତ୍ର ରହିଛି, ସ୍ଥାନ କାଳ ପାତ୍ର, ଏ ତିନୋଟିର ବହୁତ ଗୁରୁତ୍ୱ ରହିଛି, ସ୍ଥାନ କାଳ ପାତ୍ର। ତେଣୁ ଭଗବାନ ଚିନ୍ତା କରୁଛନ୍ତି ଅନୁଗୁଣ ସ୍ୱ ଅବତାର ପ୍ରୟୋଜନ, ନିଜର ଅବତାର ଚିନ୍ତା କରୁଛନ୍ତି ଭଗବାନ, ମୁଁ ଅବତାର, ଏଇଠି ତାଙ୍କର ଭଗବାନ ଭଗବତ୍ତା ବୁଦ୍ଧି ଆସିଲା। କାରଣ ମାନୁଷ ମନୁଷ୍ୟ ରୂପରେ ଧାରଣ କରିଛନ୍ତି, ମନୁଷ୍ୟ ଲୀଳା ମନୁଷ୍ୟ ରୂପ ଧାରଣ କରିଛନ୍ତି, କାରଣ ମାନୁଷ ଏଇଟା, ଏଇଟା ପ୍ରକୃତିରେ ସେ ମନୁଷ୍ୟ ନୁହନ୍ତି, ଭଗବାନ ଚିନ୍ତା ଏଇଭଳି ଭାବରେ ଅଛି, ଚିନ୍ତା ମାସ ଭଗବାନ ଚିନ୍ତା କରୁଛନ୍ତି, ସ୍ୱ ଅବତାର କାରଣ, ସ୍ୱ ଅବତାରର ପ୍ରୟୋଜନ, କାହିଁକି ମୁଁ ଆସିଛି ଅବତାର ଗ୍ରହଣ କରିଛି, ଏ ପ୍ରୟୋଜନ ବର୍ତ୍ତମାନ ଆସିଲା ଉପସ୍ଥିତ ହେଲା, ମୋର ଅବତାରର ବର୍ତ୍ତମାନ ପ୍ରୟୋଜନ ମୁଁ ପ୍ରାପ୍ତ ହେବି। ଅବତାର ଆସନ୍ତି କ'ଣ, ବିନାଶାୟ ଚ ଦୁଷ୍କୃତା, ପରିତ୍ରାଣାୟ ସାଧୁନାମ, ସାଧୁମାନଙ୍କୁ ଆନନ୍ଦ ଦେବେ ଏବଂ ଦୁଷ୍କୃତମାନଙ୍କୁ ବିନାଶ କରିବେ ଏବଂ ଧର୍ମ ସ୍ଥାପନ କରିବେ, ଭଗବାନଙ୍କର ପ୍ରୟୋଜନ କଥା ଚିନ୍ତା କରୁଛନ୍ତି, କାଳାନୁଗ୍ରହ। ତେଣୁ ଏଠି ବହୁତ କଥା ରହିଛି, ଆମର ସମୟ ଅଛି ତ କିଛି, ତେଣୁ ଏଠି ଶ୍ରୀକୃଷ୍ଣ ମନୁଷ୍ୟ ଭୂମିକାରେ ଲୀଳା କରିଥିଲେ କାରଣ ମାନୁଷ ଏବଂ ସେ ସେହି ଭୂମିକାରେ ଯଥାର୍ଥ ଆଚରଣ କରିଛନ୍ତି। ଏଠି ଆଚାର୍ଯ୍ୟମାନେ ଟୀକାରେ କହୁଛନ୍ତି ଯେ କ'ଣ କହୁଛନ୍ତି, ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଏଠି କୁହାଗଲା ନିରୀକ୍ଷ ତତ୍ ବଳମ କୃଷ୍ଣ, କୃଷ୍ଣ କହିଲେ କ'ଣ, କୃଷ୍ଣ ହେଉଛନ୍ତି ସ୍ୱୟଂ ଭଗବାନ, କୃଷ୍ଣ ଅସ୍ତୁ ଭଗବାନ ସ୍ୱୟଂ, କୃଷ୍ଣ ନିଜେ ଚିନ୍ତା କରୁଛନ୍ତି, ଆମେ କୃଷ୍ଣଙ୍କ ବିଷୟରେ ଚିନ୍ତା କରୁଛୁ, କୃଷ୍ଣ ନିଜ ବିଷୟରେ ଚିନ୍ତା କରୁଛନ୍ତି, ଯେଉଁ କୃଷ୍ଣ ଅଦ୍ଭୁତ ସବୁକିଛି କରିପାରିବେ ସେଇ କୃଷ୍ଣ ନିଜେ ଚିନ୍ତା କରୁଛନ୍ତି, କ'ଣ ଚିନ୍ତା କରୁଛନ୍ତି କୃଷ୍ଣ। ଏବଂ ହରି, ହରି ଶବ୍ଦ କୁହାଗଲା ଭଗବାନ ହରି, ହରି ଇତି ଭୂଭାର ହରଣା ଅଭିପ୍ରାୟଣ, ହରି ଶବ୍ଦ କାହିଁକି ଏଠି କୁହାଗଲା, ଭଗବାନ ଚିନ୍ତା କରୁଛନ୍ତି ମୁଁ ହେଉଛି ହରି, ହରି କହିଲେ ଭୂଭାର ହରଣ କରି, ହରି ଶବ୍ଦର ଅନେକ ଅର୍ଥ ରହିଛି, ପ୍ରଥମେ ହେଲା କ'ଣ, ଦୁଇଟି ମୁଖ୍ୟ ହରି ଶବ୍ଦ, କିଏ କହିପାରିବେ, ମୁଁ ବହୁତ ଥର କହିଲେଣି ହରି ଶବ୍ଦର ଅର୍ଥ ଦୁଇଟି ମୁଖ୍ୟ, କିଏ କହିପାରିବେ, ହଁ ମନକୁ ହରଣ କରନ୍ତି, ତାପରେ କ'ଣଟା ଦୁଃଖ, ହଁ ସର୍ବ ଅମଙ୍ଗଳ ହରେ ପ୍ରେମ ଦିଆ ହରେ ମନ, ହରିର ଅନେକ ଅର୍ଥ ଦୁଇ ମୁଖ୍ୟତମ, ସର୍ବ ଅମଙ୍ଗଳ ହରେ, ଆମର ଯେତେ ଅମଙ୍ଗଳ ସବୁ ରହିଛି ସବୁକୁ ହରଣ କରିନେବେ ସେଥିପାଇଁ ସେ ହରି, ଏବଂ ପ୍ରେମ ଦିଆ ହରେ ମନ, ପ୍ରେମ ପ୍ରଦାନ କରନ୍ତି ସମସ୍ତେ ମନକୁ ହରଣ କରେ, ପ୍ରେମ ପ୍ରେମ ପ୍ରାପ୍ତ ହେବ, ଭୌତିକ ଜଗତରେ ସବୁ କାମ ରହିଛି, ପ୍ରେମ ବସ୍ତୁ ପାଇବାଟା ହେଉଛି ପ୍ରୟୋଜନ ହେଉଛି ପ୍ରେମ, ବେଦରେ ଏଇ ତିନୋଟି ତତ୍ତ୍ୱ ରହିଛି ସମ୍ବନ୍ଧ ଅଭିଧେୟ ଏବଂ ପ୍ରୟୋଜନ, ଏହି ପ୍ରେମକୁ ସେ ପ୍ରଦାନ କରନ୍ତି, ଏହି ପ୍ରେମ ପ୍ରାପ୍ତ ହେଲେ ଆମ ଜୀବନ ଧନ୍ୟ ହୋଇଯିବ, ଜୀବନ ସିଦ୍ଧି ହୋଇଗଲା, ସାର୍ଥକ ହୋଇଯିବ, ଏହି ପ୍ରେମ ସେ ପ୍ରେମକୁ ସେ ପ୍ରଦାନ କରନ୍ତି, ସେଥିପାଇଁ ତାଙ୍କ ନାମ ହେଉଛି ହରି, ପ୍ରେମ ପ୍ରଦାନ କରି ସମସ୍ତେ ମନକୁ ହରଣ କରିନେବେ, ମନଟା ଭଗବାନ ପାଖରେ ଲାଗୁନାହିଁ, ଭୌତିକ ଜଗତ ଆମର ମନକୁ ହରଣ କରିଛି, କିନ୍ତୁ ଭଗବାନ ହରିଙ୍କର ଯେତେବେଳେ ଆମେ ସେବାରେ ନିଯୁକ୍ତ ହେବା, ସେ ପ୍ରେମ ପ୍ରଦାନ କରି ଆମ ମନକୁ ହରଣ କରିବେ। ପ୍ରୟୋଜନ ବସ୍ତୁ ଏଇଟା ପ୍ରେମ। ତେଣୁ ହରି ଶବ୍ଦରେ ଏଠି ଅର୍ଥ ହେଉଛି କ'ଣ ନା, ଭୂବାହାର ହରଣ ଅଭିପ୍ରାୟଣ। ଭଗବାନ ଚିନ୍ତା କରୁଛନ୍ତି, ଚିନ୍ତା ମାସ ନା ଭଗବାନ ଚିନ୍ତା। ଆଚାରଣ ଶ୍ଳୋକରେ ଆମେ ଶୁଣିବା ଭଗବାନ ଚିନ୍ତା, ଭଗବାନ ଚିନ୍ତା କରିବା ଦରକାର ନାହିଁ, ଭଗବାନ ଇମିଡ଼ିଏଟଲି ସବୁ କାର୍ଯ୍ୟ କରିଦେବେ, ତାକୁ ଚିନ୍ତା କରିବା ପାଇଁ ଦରକାର ହେବ ନାହିଁ। କିନ୍ତୁ ଏ ଲୀଳା ପ୍ରକାଶ କରୁଛନ୍ତି ଭଗବାନ, ଯାହାକୁ ଶୁଣିକିରି ଭକ୍ତମାନେ ଆନନ୍ଦିତ ହେବେ, ଭଗବାନ ଚିନ୍ତା ଏଭଳି କରୁଛନ୍ତି, ଆମର ପ୍ରଭୁ, ଆମର ପ୍ରଭୁ ଏଇଭଳି ଭାବରେ କ'ଣ ଚିନ୍ତା କରୁଛନ୍ତି, ଏଇ ଶୁଣିକିରି ଭକ୍ତ ଆନନ୍ଦିତ ହେବ, ଭଗବାନଙ୍କର ସବୁ କଥା ସବୁ ରହିଛି। ତେଣୁ ଏଠି କହୁଛନ୍ତି ହରି ଶବ୍ଦରେ ଯଦି ବ୍ୟବହାର କରାଯାଇଛି, ସନାତନ ଗୋସ୍ୱାମୀ କହୁଛନ୍ତି ଭୂବାହାର ହରଣ ଅଭିପ୍ରାୟଣ, ବର୍ତ୍ତମାନ ଭୂମିର ଭାର ହରଣ କରିବା ପାଇଁ ମୋତେ ପ୍ରାର୍ଥନା କରିଥିଲେ। ଦଶମ ସ୍କନ୍ଧ ପ୍ରଥମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଭୂମିଦେବୀ, ବ୍ରହ୍ମା, ଶିବ, ଇନ୍ଦ୍ର ଆଦି ଦେବତାମାନେ ସବୁ ଯାଇଥିଲେ, ମୁନି ଋଷିମାନେ ସବୁ ଯାଇଥିଲେ, ପ୍ରାର୍ଥନା କରିଥିଲେ ଭଗବାନଙ୍କୁ। ଭଗବାନ କହିଥିଲେ ମୁଁ ଆସିବି, ବର୍ତ୍ତମାନ ସମୟ ପହଞ୍ଚିଗଲା, ବର୍ତ୍ତମାନ ସମୟ ପହଞ୍ଚିଗଲା। ଭୂମିର ଭାର କେତୋଟି ଅସୁରମାନଙ୍କୁ ହତ୍ୟା କରିଥିଲେ ବୃନ୍ଦାବନରେ, ଆଠ ଦଶଟି ହତୁରକୁ ଅସୁରକୁ ହତ୍ୟା କରିଥିଲେ, କିନ୍ତୁ ବର୍ତ୍ତମାନ ଏକ ସମୟରେ 50 ଲକ୍ଷ ସୈନ୍ୟକୁ ହରଣ କରିବେ, ଭୂବାହାରକୁ ହରଣ କରିବେ, କେତେ ଆନନ୍ଦ ଭଗବାନ ନେଉଥିବ। ସୁଯୋଗ ଆସି ପହଞ୍ଚିଗଲା ତାଙ୍କ ପାଖରେ, ଯେମିତି ଆମେ ଗତକାଲି କହିଥିଲେ, ଯଥା ପ୍ରଦୀପ୍ତମ ଜଳନଂ ପତଙ୍ଗା ବିଶନ୍ତି ନା ସହାୟ ସମୃଦ୍ଧ ବେଗା, ସମୃଦ୍ଧ ମାନେ ସମସ୍ତେ ଆସି ପହଞ୍ଚି ଯାଉଛନ୍ତି, ଅଗ୍ନି ଶିଖା ଲାଗିଛି ମାନେ ସବୁ ପତଙ୍ଗମାନେ ଆସି ଧାସ ଦେଉଛନ୍ତି। ସେହିଭଳି ଭାବରେ ଭଗବାନ ଆଟ୍ରାକ୍ଟ କରୁଛନ୍ତି ତାଙ୍କୁ ହରି, ତାଙ୍କୁ ଆଟ୍ରାକ୍ଟ କରି ଘିନି ଆସିଲେ ତାଙ୍କୁ ବର୍ତ୍ତମାନ ହରଣ କରିବେ, ବିବାହର ହରଣ କରିବେ ଭଗବାନ। ଭଗବାନ ଚିନ୍ତା କ'ଣ ଛୋଟିଆ କଥା, ଆମେ ବି ଭଗବାନ ବିଷୟରେ କ'ଣ ଜାଣିପାରିଥାନ୍ତେ, ଯଦି ଆଚାର୍ଯ୍ୟମାନଙ୍କ କୃପା ପ୍ରାପ୍ତ ନ ହୋଇଥିବା, ତାଙ୍କର ଶରଣ ନ ନେଇଥାନ୍ତେ, ଆମେ କ'ଣ ଜାଣିଥାନ୍ତେ ଭଗବାନ କ'ଣ ଚିନ୍ତା କରୁଛନ୍ତି। ଭଗବାନ ଚିନ୍ତା ବିଷୟରେ ଆମକୁ ଚିନ୍ତା କରିବାକୁ ମିଳିଲା, ଭଗବାନ ଚିନ୍ତା ବିଷୟରେ ଆମ ଚିନ୍ତାଟା ମିଶିଗଲା, ଚିନ୍ତା ହରଣ ଭଗବାନ। ତେଣୁ ଭଗବାନ ଶବ୍ଦରେ କ'ଣ, ଶ୍ରୀକୃଷ୍ଣ କହିଲେ ସର୍ବଶକ୍ତିମାନ, ଶ୍ରୀକୃଷ୍ଣ ସବୁକିଛି ଶକ୍ତି ତାଙ୍କ ରହିଛି, ଅଦ୍ଭୁତ କାର୍ଯ୍ୟ କରିପାରିବେ। ଏ 23 ଲକ୍ଷଣୀ କ'ଣ, 23 ଅକ୍ଷଣୀ କ'ଣ, 23 କୋଟି ଲୋକ ଆସିଲେ ମଧ୍ୟ ସେ ଏକା ସମୁଦ୍ରକୁ ହରଣ କରିଦେବେ, ସମୁଦ୍ରକୁ ବିନାଶ କରିଦେବେ ଭଗବାନ। ଗୋଟିଏ ଖାଲି ସଦର୍ଶନ ଚକ୍ର ଛାଡ଼ିଲେ ସବୁ କଟ 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 କଟ, ଗୋଟିଏ ମିନିଟ୍ରେ ସମୟ ଲାଗିବନି, ଏତେ ସମୟ ଲାଗିବ, ଗୋଟିଏ ମିନିଟ୍ରେ ସବୁ ଚକ୍ର ବିସ୍ତାର କରିଯିବ, ଗୋଟିଏ ସମୟରେ, ଗୋଟିଏ ସେକେଣ୍ଡରେ ସମସ୍ତଙ୍କୁ ବିନାଶ କରିଦେଇପାରିବେ ଭଗବାନ। ଯେତେ ଶକ୍ତି ରହିଛି, ସର୍ବଶକ୍ତିମାନ କୃଷ୍ଣ ଶବ୍ଦରେ ଅର୍ଥରେ ସନାତନ ଗୋସ୍ୱାମୀ କହୁଛନ୍ତି ସର୍ବଶକ୍ତିମାନ, ଆମେ ଚିନ୍ତା କରିପାରିବା ନାହିଁ ଭଗବାନ କେତେ ଶକ୍ତି ରହିଛି, ଆମର ଚିନ୍ତାର ବାହାରେ ଭଗବାନଙ୍କର ଶକ୍ତି, ସର୍ବଶକ୍ତିମାନ ସିଏ। ପୁଣି ଆଉ ଗୋଟେ ଅର୍ଥ ହେଉଛି ଭଗବାନ କହିଲେ ସର୍ବ ଐଶ୍ୱର୍ଯ୍ୟ ଯୁକ୍ତ ବି, ସର୍ବ ଐଶ୍ୱର୍ଯ୍ୟ, 6ଟି ଐଶ୍ୱର୍ଯ୍ୟ ରହିଛି ଭଗବାନଙ୍କର, କ'ଣ କ'ଣ, ଶ୍ରୀ ଶ୍ରୀ ସୀତାରାମ ଲକ୍ଷ୍ମଣ ଐଶ୍ୱର୍ଯ୍ୟ ସମଗ୍ରସ୍ୟ, ଐଶ୍ୱର୍ଯ୍ୟ କହିଲେ ଯେତେ ଧନ ରହିଛି ସବୁ ତାଙ୍କ ପାଖରେ ରହିଛି, ବୀର୍ଯ୍ୟ ଯେତେ ଶକ୍ତି ରହିଛି ତାଙ୍କ ପାଖରେ, ଯଶ ସବୁ ଯଶ ତାଙ୍କର, ଶ୍ରିୟ ତାଙ୍କର ସୌନ୍ଦର୍ଯ୍ୟ, ଏବଂ ଜ୍ଞାନ ଏବଂ ବୈରାଗ୍ୟ, ଏ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ ସେ ପୂର୍ଣ୍ଣ, ସେଥିପାଇଁ ଭଗବାନ ସିଏ ଗୋଟେ ପରାଶରମଣି ତାଙ୍କ ସଂଜ୍ଞା ଭଗବାନଙ୍କ ସଂଜ୍ଞା ଦେଇଛନ୍ତି। ତେଣୁ ଭଗବାନ ସର୍ବ ଐଶ୍ୱର୍ଯ୍ୟ ଯୁକ୍ତ ଅପି ଅଚିନ୍ତା କୁତଃ, ଏଇଠି ଏଇଠି ସନାତନ ଗୋସ୍ୱାମୀ କହୁଛି, ସେ କହିଁ ଚିନ୍ତା କଲେ ଭଗବାନ ସବୁ ଶକ୍ତି ରହିଛି, ହୁଇସିଲ୍ ମାନେକି କ'ଣ ତାକୁ କହନ୍ତି, ଏମିତି ଯେଉଁ ମାରନ୍ତି ଏଇଟାକୁ କ'ଣ କହନ୍ତି, ଚୁଟକି, ଚୁଟକିରେ ଗୋଟେ ସବୁ କରିଦେବେ, ସବୁ ଚୁଟକିରେ ସବୁ ସମାଧାନ କରିଦେବେ ଭଗବାନ। ପୁଣି କାହିଁ ଚିନ୍ତା କଲେ, 4ଟି ଶ୍ଳୋକରେ ଆମେ ଶୁଣିବା ତାଙ୍କର ଚିନ୍ତା କାହିଁ କଲେ, ସନାତନ ଗୋସ୍ୱାମୀ କହୁଛନ୍ତି ତାଙ୍କର ଟୀକାରେ, କାରଣ ଏଇନା ଭୂବାର ହରଣାଦି ପ୍ରୟୋଜନ, ଇଏ ହେଉଛି ଭଗବାନ ଆସିବାର କାରଣ ହେଉଛି ଏଇଟା, ଭୂବାର ହରଣ କରିବେ ପ୍ରୟୋଜନ ଏଇଟା, ଏବଂ ମାନା ପ୍ରୟୋଜନ ମାନାସ ତତ୍ ଚେଷ୍ଟିତ, ସେ ଯେଉଁ ପ୍ରୟୋଜନ ଅଛି ସେଥିପାଇଁ ଚେଷ୍ଟା କରିବେ। ତେଣୁ କାହିଁକି ଚିନ୍ତା କଲେ, କିଂ ଚିନ୍ତା ମାସ କ'ଣ ଚିନ୍ତା କଲେ ଭଗବାନ, ନା ତସ୍ୟ ଦେଶସ କାଳ ସେ ଚାନୁରୂପ। ଏଇ ଯେଉଁ ସ୍ଥାନ କାଳ ପାତ୍ର ଅନୁସାରେ ସେ କାର୍ଯ୍ୟ କରିବେ। ଦେଶ ହେଉଛି ମଥୁରା ଦେଶ, କାଳ ହେଉଛି ସେଇ ଦ୍ୱାପର ଯୁଗର ଅନ୍ତିମ ସମୟ। ଏହିସବୁ ଅନୁସାରେ ଅନୁରୂପ କାର୍ଯ୍ୟ କରିବେ ଭଗବାନ ଲୀଳା, ଯେଉଁ ଲୀଳାକୁ ପରେ ଭବିଷ୍ୟତରେ ତାଙ୍କର ଭକ୍ତମାନେ ଗୁଣଗାନ କରିବେ ଭଗବାନଙ୍କର, ଏଇଭଳି କାର୍ଯ୍ୟ କରିଥିଲେ, ଏଇଭଳି କାର୍ଯ୍ୟ କରିଥିଲେ, ଏଇଭଳି କାର୍ଯ୍ୟ କରିଥିଲେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ଭାଗବତ ଗୋଟେ ଶ୍ଳୋକ ଅଛନ୍ତି, ଆଉ ଆମେ କେତେ ଆଉ କହିବା ଏତେ ଶ୍ଳୋକ, ଆମେ କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସ୍ୱାମୀ ଗୌର ଭକୁନ୍ଦ କି ଗୌର ପ୍ରମାନନ୍ଦେ।